नमो भगवते वासुदेवाय
भगवन्नाभिमासिता
उभयोरन्तरं व्योम
வேறு தான்
ஸ்வாவேன விராட் புருஷங்க ତୃତୀୟ ସ୍ୱଭାବ ତମ ପ୍ରକୃତି ଦ୍ୱାରା ରୁଦ୍ରଙ୍କର ପାର୍ଶ୍ୱଦ ଭୂତଗଣ ସ୍ୱର୍ଗ ଓ ପୃଥିବୀର ମଧ୍ୟ ସ୍ଥିତ ବିରାଟ ପୁରୁଷଙ୍କର ନାଭିଦେବତା ସ୍ଥିତ ଅନ୍ତରିକ୍ଷ ପ୍ରାପ୍ତ ହୁଅନ୍ତି। ଭାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି, ଆକାଶର ମଧ୍ୟସ୍ଥଳକୁ ଭୂଲୋକ କୁହାଯାଏ। ଏହା ଉଭୟ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ଶ୍ରୀ ଜୀବ ଗୋସ୍ୱାମୀ ସ୍ୱୀକାର କରିଛନ୍ତି। ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ଯେ ଯେଉଁମାନଙ୍କ ମଧ୍ୟରେ ରଜଗୁଣର ପ୍ରାଧାନ୍ୟ ଥାଏ ସେମାନେ ମଧ୍ୟବର୍ତ୍ତୀ ସ୍ଥଳରେ ରହନ୍ତି, ଯେଉଁମାନଙ୍କ ମଧ୍ୟରେ ସତ୍ୟଗୁଣ ପ୍ରାଧାନ୍ୟ ଥାଏ ସେମାନେ ଦେବଲୋକକୁ ଉନ୍ନୀତ ହୁଅନ୍ତି, ଯେଉଁମାନଙ୍କ ମଧ୍ୟରେ ରଜଗୁଣ ପ୍ରାଧାନ୍ୟ ଥାଏ ସେମାନେ ମାନବ ସମାଜରେ ସ୍ଥାନ ପାଆନ୍ତି, ଏବଂ ଯେଉଁମାନଙ୍କ ମଧ୍ୟରେ ତମଗୁଣର ପ୍ରାଧାନ୍ୟ ଥାଏ ସେମାନେ ପଶୁ କିମ୍ବା ଭୂତ ପ୍ରେତ ଜମିରେ ସ୍ଥାନ ପାଆନ୍ତି। ଏ ସିଦ୍ଧାନ୍ତରେ କୌଣସି ବିରୋଧାଭାବ ନାହିଁ। ଏ ବ୍ରହ୍ମାଣ୍ଡରେ ଅସଂଖ୍ୟ ଜୀବ ସର୍ବତ୍ର ଭିନ୍ନ ଭିନ୍ନ ଲୋକରେ ବିଚଳିତ ହୋଇ ବାସ କରୁଛନ୍ତି। ସେମାନେ ଭୂତ ପ୍ରକୃତିର ଗୁଣର ପ୍ରାଧାନ୍ୟ ଅନୁଯାୟୀ ସେମାନଙ୍କ ସ୍ୱଭାବ ଅନୁସାରେ ବିଭିନ୍ନ ସ୍ଥାନରେ ଅଛନ୍ତି। ଓଂ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଭୂତଳେ ଶ୍ରୀମଦେବ ଭକ୍ତିଶ୍ରଦ୍ଧାଙ୍କ ସ୍ୱାମୀ ଲିଖିନାମିନି ନମ ସଦ୍ଭକ୍ତ ମଣେ ମଣିପୁର ଭୂଆଏ ଯ ପ୍ରଭୁପାଦ ରସବାଣୀ ପ୍ରଚାର ନିରଜାୟ ହରେ କୃଷ୍ଣ। ଅବସ୍ଥ ଅଭିଚରଣ କମ୍ୟୁନିକେସନ ଡିପାର୍ଟମେଣ୍ଟର ବର୍ତ୍ତ ସୁଜନମଣ୍ଡ ଶ୍ରୀଭାବରେ ମୁଖ୍ୟମନ୍ତ୍ରୀ ବାଲୁବ୍ରାଣ୍ଡ ପ୍ରଭୁ ଓ ମାତାଜୀ ବୃନ୍ଦ, ଆଜି ଆମର ରବିବାର କାର୍ଯ୍ୟକ୍ରମ ଦ୍ୱିତୀୟ ରବିବାର। ଏଇ ଆମର ଦେବଦତ୍ତପୁରଙ୍କର ବାସଭବନରେ ଅନୁଷ୍ଠିତ ହେଉଛି। ତେଣୁ ସର୍ବପ୍ରଥମେ ଆମେ ଅନୁଷ୍ଠାନ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା। ସେ ଆମକୁ ଏଇ ଭଗବାନ ପ୍ରଚାରରେ ସେ ଆମକୁ ସାହାଯ୍ୟ କରିଛନ୍ତି। ତେଣୁ ଆଜି ଆମର ରବିବାର ଯେଉଁ ଭାଗବତ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମର ଆମେ ଆଜି ତୃତୀୟ ସ୍କନ୍ଧ ଷଷ୍ଠ ଅଧ୍ୟାୟ 29 ଶ୍ଳୋକ ଉପରେ କିଛି ସମୟ ପ୍ରଦର୍ଶନ ଆଲୋଚନା କରିବା। ତେଣୁ ଏ ଯେଉଁ ଷଷ୍ଠ ଅଧ୍ୟାୟ, ଏ ଅଧ୍ୟାୟଟି ହେଉଛି ବିଶ୍ୱରୂପ ବା ବିରାଟ ମୂର୍ତ୍ତିର ସୃଷ୍ଟି। ଭଗବାନଙ୍କର ଯେଉଁ ସଚ୍ଚିଦାନନ୍ଦ ବିଗ୍ରହ, ଭଗବାନ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ। ଭଗବାନଙ୍କୁ ଜାଣିବା ଏତେ ସହଜ ଜିନିଷ ନୁହଁ। ଭଗବାନଙ୍କୁ ଭଗବତ ଗୀତାରେ ଭଗବାନ କହିଲେ ବେଦେଷ ଦୁର୍ଲଭ, ଭଗବତ ଗୀତାରେ ଭଗବାନ କହିଲେ ଯେ ନାହଂ ବେଦେଇ ନ ତପସା ନ ଦାନୀ ନ ତେଜିଆ ସପ୍ତ ଏବଂ ବିଦୁଦ୍ରମ ଦୁଷ୍ଟବାନ ଜିନାନ କଥା। ଆପଣ ବେଦ ଅଧ୍ୟୟନ କରନ୍ତୁ, ତପସ୍ୟା କରନ୍ତୁ, ଦାନ କରନ୍ତୁ, ପୂଜା ବିଧି କରନ୍ତୁ, କିନ୍ତୁ ଭଗବାନଙ୍କୁ ଜଣେ ଜାଣିପାରିବ ନାହିଁ। ଭଗବାନଙ୍କୁ ଜାଣିବା ଏତେ ସହଜ ନୁହଁ। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ମନୁଷ୍ୟାନାମ ସହ ଶ୍ରେଷୁ କଶ୍ଚିତ ଜଗତ ସିଦ୍ଧଏ ଜଗତାମ ବି ସିଦ୍ଧାନାମ କଶ୍ଚିତ ମାନ ବ୍ୟତି ତଦ୍ଗତ। ଭଗବାନ ହଜାର ହଜାର ଲୋକ ଆମର ଏଠି ଯେଉଁ ରହିଛି ଭିଡ଼ କଲୋନୀ, ଏଠି କେତେ ଲୋକ ଅଛନ୍ତି ଏମାନଙ୍କୁ ଦେଖିବା, ଆମେ ହିସାବ କରିବା କେତେ ଜଣ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ମନୁଷ୍ୟ ଜୀବନର ଯେଉଁ ଉଦ୍ଦେଶ୍ୟ ସେ ବିଷୟରେ କେତେ ଜଣ ଚିନ୍ତା କରୁଛନ୍ତି। ତେଣୁ ଏହିଭଳି ଭାବରେ ଯେଉଁମାନେ ବହୁତ ଚେତନଶୀଳ ବା ଚିନ୍ତାଶୀଳ ତତ୍ତ୍ୱ ଜ୍ଞାନ ବ୍ୟକ୍ତି, ସେମାନଙ୍କ ମଧ୍ୟରେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ତେଣୁ ଭଗବାନ ତତ୍ତ୍ୱରେ ଜାଣିବା ବହୁତ ଏତେ ସହଜ ଜିନିଷ ନୁହଁ। ଶ୍ରୀ ମାନ ବ୍ୟକ୍ତି ତତ୍ତ୍ୱ ଯାହା ଭାଗବତମ କହିଲେ ଭଗବାନଙ୍କର ରୂପ, ଏ ଭାଗବତ ମାନେ ଯେଉଁ ଶ୍ରବଣ କରୁଛେ ଏ ଭଗବାନଙ୍କର ବାଙ୍ଗମୟୀ ମୂର୍ତ୍ତି, ପଦପ୍ରାଣରେ ଭାଗବତ ମହାତ୍ମା ବର୍ଣ୍ଣନା କରାଯାଇଛି। ପ୍ରଥମ ସ୍କନ୍ଦ ଏବଂ ଦ୍ୱିତୀୟ ସ୍କନ୍ଦ, ଏ ଦୁଇଟି ଅଧ୍ୟାୟ ସ୍କନ୍ଦ ଆମେ ଯେଉଁ ପାଠ କଲେ ଶ୍ରବଣ କଲେ, ଇଏ ହେଉଛି ଭଗବାନଙ୍କ ପାଦ ପଦ୍ମ। ବର୍ତ୍ତମାନ ଆମେ ତୃତୀୟ ସ୍କନ୍ଦ ପାଠ କରୁଛେ ଏବଂ ତୃତୀୟ ସ୍କନ୍ଦ ଏବଂ ଚତୁର୍ଥ ସ୍କନ୍ଦ, ଏ ଦୁଇଟି ହେଉଛି ଭଗବାନଙ୍କର ନାଭି ପ୍ରତି ଜଗନ୍ ପ୍ରଦେଶ ଜଙ୍ଗ। ତେଣୁ ଏ ଭଗବାନଙ୍କର ମୂର୍ତ୍ତି ଯେଉଁ ରହିଛି, ଭଗବାନ ତିନି ଭାବରେ ଅନୁଭୂତ ହୁଅନ୍ତି। ଜାଣନ୍ତି ତେଣୁ ସେ ତତ୍ତ୍ୱବିତ୍ ମାନେ କହନ୍ତି ଭଗବତା ଅଦ୍ୱୟ ଜ୍ଞାନ। ଭଗବାନଙ୍କ ସମସ୍ତ ଜ୍ଞାନ ହେଉଛି ଅଦ୍ୱୟ ଜ୍ଞାନ, ଭୌତିକ ଜଗତର ଯେଉଁ ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ। ଏ ଯେଉଁ ବିରାଟ ପୁରୁଷଙ୍କର କଥା କୁହାଯାଉଛି ଷଷ୍ଠ ଅଧ୍ୟାୟରେ, ଏ ଯେଉଁ 400 କୋଟି ମାଇଲର କଥା, ଏ ବିଶ୍ୱ ବ୍ରହ୍ମାଣ୍ଡର ଆକାର ବିସ୍ତାର ହେଉଛି 50 କୋଟି ଯୋଜନ, 400 କୋଟି ମାଇଲ। ତେଣୁ ଏ ଭଗବାନଙ୍କ ଯେଉଁ ବିଶ୍ୱ ରୂପ ରହିଛି, ଏ ସବୁ ଯାହା ଆମେ ଦେଖୁଛୁ ଏ ଭଗବାନ ବିରାଟ ରୂପ। ଭଗବତ ଗୀତାରେ ଭଗବାନ ଦେଖେଇଦେଲେ ନା, କାଳୀ ଅଧ୍ୟାୟରେ ବିରାଟ ରୂପ ଦେଖେଇଦେଲେ, କାହିଁକି ଦେଖେଇଲେ ଭଗବାନ ଏ କହିପାରିବେ? ଆମେ ପ୍ରଚାର ସଂସ୍ଥା ସମସ୍ତେ ଜାଣିବା କଥା, ପ୍ରଚାର କରୁଛେ ଆମେ ଜାଣିବା କଥା। ତେଣୁ ଏକାଦଶ ଅଧ୍ୟାୟରେ ଆରମ୍ଭରେ ଅର୍ଜୁନ ପଚାରିଲେ ଭଗବାନଙ୍କୁ, ପ୍ରଭୁ ଆପଣ ଯେଉଁ କହିଲେ ମଦନ ଗ୍ରହାୟ ପରମମ୍ ପୂଜ୍ୟମ୍ ଅଧ୍ୟାତ୍ମ ସଙ୍ଗୀତମ୍ ଯତ୍ୱଯୋଗ୍ୟମ୍ ବଦତ୍ତେନ ମୋହୟ ବିଗତ ମମ, ପ୍ରଭୁ ଆପଣ ଯେଉଁ ମଦନ ଗ୍ରହ ପ୍ରତି ଅନୁଗ୍ରହ କରିଛନ୍ତି, ଭଗବାନ ଭକ୍ତଙ୍କୁ ଅନୁଗ୍ରହ କରନ୍ତି ଭଗବାନ, ଯାହାଫଳରେ ସେ ଭଗବାନଙ୍କୁ ଜାଣିପାରିବେ। ତେଣୁ ସେ ପଚାରିଲେ ପ୍ରଭୁ ଯେଉଁ ବିଷୟରେ ଦଶମ ଅଧ୍ୟାୟରେ ଭଗବାନ ତାଙ୍କ ବିଭୂତି ବିଷୟରେ ବର୍ଣ୍ଣନା କଲେ, ଏ ବିଷୟକୁ ବିଷୟରେ ବର୍ଣ୍ଣନା କଲେ, ତେଣୁ ଦ୍ରଷ୍ଟୁମ୍ ଇଚ୍ଛାମି ତେ ରୂପମ୍ ଐଶ୍ୱରମ୍ ପରମେଶ୍ୱରମ୍ ମନ୍ୟତେ ଯତ୍ ତତ୍ ସତ୍ୟମ୍ ମୟା ଦ୍ରଷ୍ଟୁମ୍ ଇତି ପ୍ରଭୁ ତତମେ ଯୋଗେଶ୍ୱର ତତମେ ଏତମ୍ ଦର୍ଶ୍ୟାତ୍ ମାନମ ଅଭ୍ୟମ। ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ ଯେଉଁ ତାଙ୍କର ବିଭୂତି ବିଷୟରେ କହିଲେ, ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଭଗବାନ ଗୋଟେ ବିଭୂତି, ଏ ବିଶ୍ୱରୂପ ହେଉଛି ଭଗବାନ ଗୋଟେ ବିଭୂତି। ତେଣୁ ଏଇଟା ମୁଁ ଖାଲି କଥାରେ କହିଯାଇଥିଲେ, ତେଣୁ ଅର୍ଜୁନ କହୁଛନ୍ତି ପ୍ରଭୁ ଯଦି ମୋତେ କୃପା କରନ୍ତି ତାହେଲେ ସେଇ ବିଶ୍ୱରୂପକୁ ଆମେ ଦେଖାନ୍ତୁ, ବିଶ୍ୱରୂପକୁ ଆମେ ଦେଖାନ୍ତୁ। ସେଠି ପ୍ରଭୁପାଦ ମହାରାଜଙ୍କର ପର୍ପଟ ପଢ଼ିବେ ଆପଣ ଭଗବତ ଗୀତାରେ, ପ୍ରଭୁପାଦ ମହାରାଜ କହୁଛନ୍ତି କାହିଁକି ଅର୍ଜୁନ କହିଲେ, କାରଣ ଅର୍ଜୁନ ଜାଣିଛନ୍ତି ଭଗବାନ ବିରାଟ ରୂପ ଦେଖିକି ଆନନ୍ଦିତ ହେବେ ନାହିଁ। ସେଥିପାଇଁ ଏକାଦଶ ଅଧ୍ୟାୟର ଅନ୍ତିମରେ ସେ କହିଲେ ପ୍ରଭୁ ଆପଣ କିଏ, ମୋତେ ବହୁତ ଭୟ ଲାଗୁଛି ଆପଣ କିଏ ପ୍ରଭୁ, ଏଇଭଳି ଭାବରେ ସେ ପ୍ରାର୍ଥନା କରିଛନ୍ତି, ଭୟ କରିଯାଇଛନ୍ତି। ତେଣୁ ଅର୍ଜୁନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଯେଉଁମାନେ ଭଗବାନ ବୋଲି ଦାବି କରିବେ ଭବିଷ୍ୟତରେ, ବହୁତ କଳିଯୁଗରେ ଭଗବାନଙ୍କୁ ଜାଣିବା ଆହୁରି ବହୁତ କଷ୍ଟ ହେଇଗଲାଣି, ଏମିତି ତ ଭଗବାନଙ୍କୁ ଜାଣିବା କଷ୍ଟ, ଆଉ କଳିଯୁଗରେ ଆହୁରି ମଧ୍ୟ କଷ୍ଟ ହେଇଯାଉଛି, କାହିଁକିନା ତଥାପି ଭଗବାନ ମାନେ ସବୁ କଳିଯୁଗରେ ଆସିଯାଉଛନ୍ତି। ତେଣୁ ସେଇମାନଙ୍କୁ ଆମକୁ ଜଣାଇବା ପାଇଁ ସେଥିପାଇଁ ଭଗବତ ଗୀତାରେ ଭଗବାନ ଦେଇଛନ୍ତି କଥା, ଭାଗବତର କଥା ରହିଛି, ଆମେ ଭଗବାନଙ୍କୁ ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଜାଣିବା। ତେଣୁ ଯେଉଁମାନେ କହୁଛନ୍ତି ଆମେ ଭଗବାନ ବୋଲି, ସେମାନେ ଦେଖେଇ ପାରିବେ କି ବିଶ୍ୱରୂପ? ଯେଉଁଭଳି ଭାବରେ ଭଗବତ ଗୀତାରେ ଏକାଦଶ ଅଧ୍ୟାୟରେ ଭଗବାନ ଦେଖେଇବେ, ସେଇଭଳି ଭାବରେ ଦେଖେଇ ପାରିବେ କି? ଯଦି ଦେଖେଇ ନ ପାରିବେ ତାହେଲେ ସେ ଭଗବାନ ନୁହନ୍ତି, ଏଇଥିରେ ଆମେ ଜାଣିବା, ଏ ଗୋଟେ ଉପାୟ ଭଗବାନ ଜାଣିବାର। ଯାହା ହଉ, ଭଗବାନ ଏଇ ବିରାଟ ରୂପ ଯେଉଁ ଦେଖୁଛନ୍ତି, ଏ ବିରାଟ ରୂପରେ ସବୁକିଛି ରହିଛି, 14 ଭୁବନ ଯେଉଁ ରହିଛି, ଏ ଭୁବନ ବର୍ଣ୍ଣନା କରାଯାଇଛି। ପୃଥିବୀ ହେଉଛି ମଧ୍ୟ, ଆମେ ରହିଛେ ମଝିରେ ରହିଛେ, ଏ ହେଉଛି କର୍ମ, କର୍ମ ଆମେ କର୍ମ କରୁଛେ, କର୍ମ ଅନୁସାରେ ଆମକୁ ନିର୍ଦ୍ଧାରିତ ହେବ, ଏଇଠି ଆମର ମାନେ ପ୍ରମୋସନ ହେବ କି ଡିମୋସନ ହେବ ଏଇଟା ନିର୍ଦ୍ଧାରିତ ପାରିବ, ଆମର କର୍ମଫଳ ଅନୁସାରେ ସବୁକିଛି ନିର୍ଦ୍ଧାରିତ ହେବ, ଆମର ବିଚାର ହେବ, କର୍ମ ବିଚାର ଯମରାଜଙ୍କ ଦ୍ୱାରା ବିଚାର ହେବ, ଏଭଳି ଭାବରେ ଆମେ କର୍ମ କରିଛେ। କିନ୍ତୁ ଭକ୍ତଙ୍କର ଯମରାଜଙ୍କର ତାଙ୍କର ଅଧିକାର ନାହିଁ, ତେଣୁ ଯାହା ହେଉ ଏଇ ଯେଉଁ କର୍ମ ଆମେ ଯେଉଁ କରୁଛେ, ଏଇ ଯେଉଁ 14 ଭୁବନଟି ରହିଛି, ଆମେ ରହିଛେ ମଝିରେ, ଆମେ କର୍ମ କରୁଛେ, କର୍ମ ଅନୁସାରେ କର୍ମଫଳ ଭୋଗ କରିବା, କିନ୍ତୁ ଭକ୍ତିଟା ଏଇ କର୍ମ ଅନୁସାରେ ଯାଉନାହିଁ, ଭକ୍ତିଟା ଅଲଗା ତତ୍ତ୍ୱ ରହିଛି। କିନ୍ତୁ ସାଧାରଣତଃ ଶତକଡ଼ା ଅନୁସଂଖ୍ୟା ଲୋକ ଏଇ କର୍ମଫଳ ଅନୁସାରେ କାର୍ଯ୍ୟ କରୁଛନ୍ତି। ତେଣୁ ଏଇ ମନୁଷ୍ୟ ଜୀବନରେ ଆମେ ଯେଉଁଭଳି ଭାବରେ କର୍ମ କରିବା, ଏଇ ବହୁତ ଗୋଟେ ତ୍ରିଗୁଣ ଭିତରେ ଆମେ ବନ୍ଧା ହେଇକି ରହିଛେ। ସତ୍ଵ ରଜତମ ଏଇ ତିନୋଟି ଗୁଣରେ ଆମେ ବନ୍ଧା ହେଇକି ରହିଛେ। ତେଣୁ ଯେଉଁଭଳି ଭାବରେ କର୍ମ କରିବା ପରଜନ୍ମ ସେଇଭଳି ଭାବରେ ନିର୍ଦ୍ଧାରିତ ହେବ। ତେଣୁ 14 ଅଧ୍ୟାୟରେ ବିଶେଷ ଭାବରେ ଭଗବାନ ଏଇ ଗୁଣତ୍ରୟ ବିଷୟରେ ବର୍ଣ୍ଣନା କଲେ। ଗୁଣତ୍ରୟ ବିଭାଗ ଯୋଗ ସତ୍ଵ ରଜତମ ଏଇଠି ଗୁଣ ପ୍ରକୃତି ସମବାଦ ନିବଧ୍ନଟି ମହାବାହ ଦେହେ ଦେହି ନମ ଅବ୍ୟୟମ। ଆମକୁ ନିବଧ୍ନଟି ଖୁବ ଜୋରରେ ବନ୍ଧା ହେଇକି ଆମେ ରହିଛେ ତିନି ଗୁଣ ଭିତରେ। କିନ୍ତୁ ଆମେ ଜାଣିନି ଯେ ଆମେ ବନ୍ଧା ହେଇକି ରହିଛେ ବୋଲି, ଆମେ ଭାବୁଛେ ଆମେ ମୁକ୍ତ ଜୀବ। ତେଣୁ ଯିଏ ଯେଉଁଭଳି ଭାବରେ କାର୍ଯ୍ୟ କରିବ, ଉର୍ଦ୍ଧ୍ୱ ଗାଚନ୍ତି ସତ୍ୟତା, ସତ୍ୟଗୁଣରେ ସତ୍ୟଗୁଣର ମଧ୍ୟ ଲକ୍ଷଣ ସବୁ ବର୍ଣ୍ଣନା କରାଯାଇଛି, କିଭଳି ସବୁ ସତ୍ୟଗୁଣର ଲକ୍ଷଣ ସବୁ ରହିଛି। କ'ଣ ଶ୍ରଦ୍ଧାବାନ ଲଭତେ ଜ୍ଞାନ, ଜ୍ଞାନ ଏ ହେଉଛି ସତ୍ୟଗୁଣର ଲକ୍ଷଣ। କ'ଣ ସର କ'ଣ ସର୍ବଦ୍ୱାରେଷୁ ଦେଶ୍ମିନ୍ ପ୍ରକାଶ ଉପଜାତି ଜ୍ଞାନ କଦା ବିଦ୍ୟା ଜୀବନ୍ତ ସପ୍ତମ ଉତ୍ପୃତ, ଏ ସତ୍ୟଗୁଣର ସବୁ ଲକ୍ଷଣ ସବୁ ରହିଛି। ବ୍ରାହ୍ମଣମାନେ ସତ୍ୟଗୁଣର କାର୍ଯ୍ୟ କରୁଛନ୍ତି, ସମ ଦମ ତପ ଶୌଚ ଜ୍ଞାତି ଆର୍ଦ୍ଧଭୂତ ଜ୍ଞାନ ବିଜ୍ଞାନ ଆସିକମ ବ୍ରହ୍ମ କର୍ମ ସମାବଦାନ, ଏସବୁ ସତ୍ୟଗୁଣର କାର୍ଯ୍ୟ। ବ୍ରାହ୍ମଣମାନେ କହିଲେ ସାଧାରଣତଃ ଏହି ସତ୍ୟଗୁଣରେ ସେମାନେ କାର୍ଯ୍ୟ କରନ୍ତି, ତେଣୁ ସେମାନେ ପରଜନ୍ମରେ ସ୍ୱର୍ଗଲୋକକୁ ଉନ୍ନୀତ ହୁଅନ୍ତି। ଉର୍ଦ୍ଧ୍ୱ ଗାଚନ୍ତି ସତ୍ୟତା, ଆଉ ପୂର୍ବ ଶ୍ଳୋକରେ ସେଇଟା କୁହାଯାଇଥିଲା, ଦେବତାମାନେ ସତ୍ୟଗୁଣର ପ୍ରାଧାନ୍ୟ ଥିବାରୁ ସେମାନେ ଦେବଲୋକ ପ୍ରାପ୍ତ ହୁଅନ୍ତି, ଯାହାକି ଦେବତା ଦେବା। ତେଣୁ ବର୍ତ୍ତମାନ ଏ ଶ୍ଳୋକରେ କୁହାଯାଉଛି ଯେ ରଜଗୁଣରେ ମଧ୍ୟ ତିଷ୍ଠନ୍ତି ରାଜସା, ଆମେ ଯିଏ ଯେଉଁ ସ୍ତରରେ ଥିଲେ ସେହି ସ୍ତରରେ ରହିବେ, ମଧ୍ୟ ଭାଗରେ ରହିବେ ବା ପୃଥିବୀରେ ସେମାନେ ରହିବେ, ରଜଗୁଣ ପ୍ରାଧାନ୍ୟ ରହିବେ। ପୃଥିବୀ ଲୋକରେ ରଜଗୁଣ କର୍ମ ସେମାନେ କର୍ମ କରୁଛନ୍ତି, ରଜଗୁଣ ପ୍ରାଧାନ୍ୟ ଥିବାରୁ ଏହି ପୃଥିବୀ ଲୋକରେ ସେମାନେ ରହୁଛନ୍ତି। ତେଣୁ ଯେଉଁମାନେ ତମଗୁଣରେ ଅଧ କରିଛନ୍ତି ତାମସା, ତମଗୁଣର ଦ୍ୱାରା କାର୍ଯ୍ୟ କଲେ ସେମାନେ ନିମ୍ନ ଗତି ପ୍ରାପ୍ତ ହେବେ। ନିମ୍ନ ଗତି କହିଲେ ସ୍ଥାବର ଜ୍ୱନି ଇତ୍ୟାଦି ବା ପଶୁପକ୍ଷୀ ଜ୍ୱନି ବା ନିତ୍ୟ ଲୋକ ସବୁ ରହିଛି ସେଟା ପ୍ରାପ୍ତ ହେବା। ତେଣୁ ଏହି ଅନୁସାରେ ଆମର ସବୁ ସ୍ଥାନ ନିର୍ଦ୍ଧାରିତ କିଏ କେଉଁ ସ୍ଥାନରେ ରହିବ, ବୈଜ୍ଞାନିକମାନେ ପ୍ରକୃତରେ ଜାଣିପାରୁନାହାନ୍ତି, କି ସୃଷ୍ଟିର ଅର୍ଥ ଜାଣିନାହାନ୍ତି, କେଉଁଠି କ'ଣ ଅଛି ସେମାନେ ଜାଣିପାରୁନାହାନ୍ତି, ତାଙ୍କର ଗବେଷଣା ଚାଲିଛି, ଭବିଷ୍ୟତରେ ବୋଧେ ଜାଣିପାରନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଜାଣୁନାହାନ୍ତି ଚନ୍ଦ୍ର ଲୋକରେ କ'ଣ ଅଛି। ଜ୍ଞାନ ପଠାଇଥିଲେ କହିଲେ କିଛି ନାହିଁ, ସେଠି କିଛି ଜୀବନ ନାହିଁ। ଦେଖ ଚନ୍ଦ୍ରଲୋକରେ, କିନ୍ତୁ ଚନ୍ଦ୍ରଲୋକରେ ପ୍ରଭୁଭାଗ ମହାରାଜ ଯେତେବେଳେ 1980 ମସିହାରେ ଆମେରିକାର ବୈଜ୍ଞାନିକମାନେ ଗଲେ ଚନ୍ଦ୍ରଲୋକକୁ, ପ୍ରଭୁଭାଗ ମହାରାଜ ପାଞ୍ଚ ଦେବତା ଥିଲେ, ତେଣୁ ତାଙ୍କୁ ସାମ୍ବାଦିକମାନେ ପଚାରିଲେ ପ୍ରଭୁଭାଗ ଆପଣ କ'ଣ କହୁଛନ୍ତି, ଯେଉଁ ବୈଜ୍ଞାନିକମାନେ ଗଲେ ଚନ୍ଦ୍ରଲୋକକୁ ଆପଣଙ୍କର ମନ୍ତବ୍ୟ କ'ଣ, ପ୍ରଭୁଭାଗ କହିଲେ ସେମାନେ ଯାଇନାହାନ୍ତି। ଏ କଥା ଶୁଣି କେତେଜଣ ତାଙ୍କର ଶିଷ୍ୟମାନେ ମଧ୍ୟ ତାଙ୍କୁ ତ୍ୟାଗ କରିଦେଲେ। ପ୍ରଭୁପାଦ ଏଇ ଶାସ୍ତ୍ର ବିଶ୍ୱାସ ତାଙ୍କର ରହିଛି, ଶାସ୍ତ୍ର ଯେଉଁ ଚକ୍ଷୁତା, ଆମର ଚକ୍ଷୁ ଲିମିଟେଡ୍ ପାୱାର ରହିଛି, ଲିମିଟେଡ୍ ସୀମିତ ଶକ୍ତି ରହିଛି ଆମର ଚକ୍ଷୁରେ, ତେଣୁ ଆମେ ଦେଖୁଛେ ହଁ ଟିଭିରେ ଦେଖେଇଲା ତୁ ଗଲେ ବୈଜ୍ଞାନିକ, କିନ୍ତୁ ପ୍ରକୃତରେ ବର୍ତ୍ତମାନ ମଧ୍ୟ ଏଇଟାକୁ ବୈଜ୍ଞାନିକମାନେ କହିଦେଲେଣି ଯେ ପ୍ରକୃତରେ ସେମାନେ ଯାଇନାହାନ୍ତି। କାହିଁକିନା ଚନ୍ଦ୍ରଲୋକର କଥା ଶାସ୍ତ୍ରରେ ପଞ୍ଚମରେ ବର୍ଣ୍ଣନା କରାଯିବ, ବିଭିନ୍ନ ଗ୍ରହ ଏଇ ଯେଉଁ ପୃଥିବୀରେ ରହିଛେ, ଏଇ ମଝିରେ ଆମେ ରହିଛେ, ଆର ଉର୍ଦ୍ଧ୍ୱରେ ଆଉ 6ଟି ଲୋକ ରହିଛି, ଇଏ ହେଉଛି ଭୂବ ଲୋକ, ତାପରେ ଆସି ଭୂବ ଲୋକ, ତାପରେ ସ୍ୱର୍ଗ ଲୋକ, ମହତ୍ ଲୋକ, ଜନଲୋକ, ତପ ଲୋକ, ଅନ୍ତିମ ଉର୍ଦ୍ଧ୍ୱ ଲୋକ ହେଉଛି ବ୍ରହ୍ମ ଲୋକ ଯା ସତ୍ୟ ଲୋକ ବୋଲି କୁହାଯାଏ। ସତ୍ୟଗୁଣର ତାରତମ୍ୟରେ ସେ ସେହିଭଳି ଭାବରେ ଉନ୍ନତ ସ୍ତରକୁ ଯିବେ ସତ୍ୟଗୁଣର ତାରତମ୍ୟରେ। ଏବଂ ପୃଥିବୀ ତଳେ ଯେଉଁ 7ଟି ଲୋକ ରହିଛି, ଅତଳ, ବିତଳ, ସୁତଳ, ତଳାତଳ, ମହିତଳ, ରସାତଳ ଏବଂ ପାତା, ଏ 7ଟି ଲୋକ ରହିଛି, ତେଣୁ ଏଇଭଳି ଭାବରେ 14ଟି ଲୋକ ରହିଛି, ଏବଂ ଆ ତଳେ ରହୁଛି କ'ଣ ନର୍କ। अनेक प्रकार नरक रही पंचम स्कंद छब्बीस अध्याय अठाईस नरक विषय वर्णना कर जो गुड़ भाव कर्म करवा पाप कर्म पुण्य कर्म वेद षष्ठ स्कंद किसी वर्णना कर महाराज दूत मैंने विषय कही अजाण बड़े प्रसंग से कथा आस अजाण प्रसंग गोटे सुंदर श्लोक रही आम से कह भाव चिंता करूँ कारण प्रभु जाए आसता का से अपरेसन हम शास्त्र कौन कौन से विषय विष्णुदूत मैंने कथा कही श्लोकटी षष्ठ स्कंद द्वितीय अध्याय श्लोक नंबर दस जी जिते प्रकार पाप कार्य कर विभिन्न प्रकार पापर लिस्ट सब रही तेन सुराप मित्रहा सब विभिन्न प्रकार पापी सब व्यक्ति रही पापकर्म फल सब विभिन्न नरक लोक जीवे कि सर्वेषाम अगवता निष्कृत समस्त पापर पूर्ण निष्कृत पूर्ण प्रायश्चित कौटा नाम व्याहरण विष्णु भगवान का नाम हरे कृष्णा 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 हरे 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 राम हरे राम 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 हरे नाम एक बहुत नाम नहींगले षोलटी नाम नहींगले एक वचन कह नाम नाम व्याहरण विष्णु भगवान नाम विष्णु नाम नवा अमुक भगवान शमुक भगवान शिव भगवान भगवान नुहति विष्णु नुहति जस्तु भगवत विष्णुपुराण वर्णना कर जस्तु नारायण देव ब्रह्म रुद्रादि दैवते समत्व नैव विख्यते सपाषंडी भवे ध्रुव तुम निश्चित भाव पाषंडी भगवान नारायण विष्णु सहित आउ का सामान कर निश्चित भाव में ब्रह्मा शिवाजी देवता मानक सामान जब करवाषंडी हो भगवान नाम ने नाम व्याहरण विष्णु जब कौन हम ना तद विषयामति तद विषयामति सिद्धर्शन भाष्य देखिए से कहते मदी हो जा ये हूँ मोर आम जो भगवान नाम रोचे सुस्थ चित्तर हो असुस्थ चित्तर हो कौन मानते ध्यान पूर्ण धारण होजड़ भाव हो उपाय हो भगवान नाम रोचे भगवान चिंता करे भगवान आम जो ध्यान ये करने भगवान कौन किसी असुविधा अच्छी भगवान सी चिंता कर मोर मदीवयम ये मोर मदीवयम तेन तत् मैं सर्वतो रक्षणीय ये हूँ मोर द्वारा पूर्ण भाव रक्षित हे रक्षा कर तेणु जो मैंने भक्त से श्लोक मन रखा कथा श्रीदस्वामी भाष्य मदीवयम ये मैंने ये हूँ मोर आम भगवान पर आम भूली जाइए आम भगवान पर आम कथा भूली जाऊे आम जो भक्ति मांग आसचे तथा आम भगवान जापर ना कि भगवान आमको जानूं ये हूँ मोर एम तो मोर निज लोक तेणु अंतर्दे आम जगन्नाथ प्रभु अनुरोध करवा श्लोक मन रखे भगवान नाम नवा जानवा आमर किसी दुर्बलता रही आम भगवान भूली जाऊे रोचे भगवान नाम नवा मान भगवान कह हूँ मोर व्यक्ति आम रक्षा करवा तेणु ये जो श्लोक कहते हैं स्वभाव ये स्वभाव समस्त स्वभाव रही भगवत गीता सतर अध्याय अर्जुन पचार प्रभु षोड़श अध्याय जो वर्णना करागला भगवत गीतार भगवान कहले षोड़श अध्याय कौन दैव असुर विभाग जोग दैव गुण असुर गुण अंतिम भगवान कहले षोड़श अध्याय छब्बीस श्लोक भगवान कहे तस्मात शास्त्र प्रमाणते कार्य कार्य व्यवस्थित हो आम जो कार्य करवा शास्त्र प्रमाण अनुसार कार्य करवा जो मैंने शास्त्र प्रमाण अनुसार कार्य न करेंगे कौन हम जे शास्त्र विधि सूर्य बर्तते काम कार न सिद्धि मो आत्मति न सुख न कर तीन थर न कहले भगवान गोटे तरफ कही कथा गुरुत्व द्वारा तीन थर कह ना 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 सिद्धि प्राप्त हो पारे ना सुख सुख ही प्राप्त हो पारे ना श्रेष्ठगति श्रेष्ठगति मत प्राप्त हो पारे ना तेणु सतर अध्याय अर्जुन ये प्रश्न की पचारे प्रभु ये शास्त्र विधि उत्सुज जगंदे श्रद्धा ଯେଉଁମାନେ ଜାଣିନାହାନ୍ତି ଶାସ୍ତ୍ର ବିଧି, ତାକୁ ଇଏ ଭଗବାନ ସେ ଭଗବାନ କରି ପୂଜା କରୁଛନ୍ତି, ତାଙ୍କର କ'ଣ ଅବସ୍ଥା ହେବ? ଯେ ଶାସ୍ତ୍ର ବିଧି ମୁତ୍ସୁର୍ଯ୍ୟ ଦଦନ୍ତେ ଶ୍ରଦ୍ଧାନତା ଈଶାନ କା ନିଷ୍ଠା କୃଷ୍ଣ ସପ୍ତମ ରଜତମ ଆହୋ। ଆମର ତିନି ଗୁଣର ସ୍ୱଭାବ ରହିଛି ଭଗବତ ଗୀତାରେ, ତାର ଉତ୍ତରରେ ଭଗବାନ କହିଲେ ଯେ ତ୍ରିବିଧା ଭଗତି ଶ୍ରଦ୍ଧା। ଆମର ଶ୍ରଦ୍ଧା କହିଲେ ଯେ ବିଶ୍ୱାସ ରହିଛି, ଆପଣମାନଙ୍କର ବିଶ୍ୱାସ ରହିଛି, ସେଥିପାଇଁ ଏଠି ଆସିଛନ୍ତି। ଏ ବିଶ୍ୱାସ ହେଉଛି ପ୍ରାଥମିକ ଷ୍ଟେପ୍ ଭକ୍ତି ମାର୍ଗରେ, ଯେଉଁଠି ପ୍ରଥମ ପାହାଚ ହେଉଛି ଶ୍ରଦ୍ଧା ବା ବିଶ୍ୱାସ। ତେଣୁ ଏଇଠୁ ଯିଏ ଯେତେ ସତର୍କ ରହିବେ, ଯେତେ ଗମ୍ଭୀର ହେବେ, ସେତେ ଉନ୍ନତି କରିବେ। ଉନ୍ନତି ଅନ୍ତିମ ସ୍ତର କିଛି ନାହିଁ, ଆର ଅନଲିମିଟେଡ୍ ରହିଛି। ଯାହା ହଉ, ଭଗବାନ କହିଲେ ଯେ ଅର୍ଜୁନ ପ୍ରଶ୍ନ ଥିଲା, ଯେଉଁମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରି ପୂଜା କରୁଛନ୍ତି, ଯେ ଶାସ୍ତ୍ର ବିଧି ସୂର୍ଯ୍ୟ ଜଗତରେ ଶ୍ରଦ୍ଧା ନୁତା, କିନ୍ତୁ ତାଙ୍କର ଶ୍ରଦ୍ଧା ରହିଛି, ତେଷାଂ ନିଷ୍ଠା ତୁକା କୃଷ୍ଣ ସତ୍ୟମ ଆହ ରଜତମ, ତାଙ୍କର କିଭଳି ଭାବରେ ନିଷ୍ଠା ହେବା, ତାଙ୍କର କ'ଣ ଫଳ ସେମାନେ ପ୍ରାପ୍ତ ହେବେ, ସତ୍ୟଗୁଣରେ ସେମାନେ ଅଛନ୍ତି ନା ରଜଗୁଣରେ ଅଛନ୍ତି ନା ତମଗୁଣରେ ଅଛନ୍ତି। ତେଣୁ ଭଗବାନ ଏଇ ଯେଉଁ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଏ ପ୍ରଶ୍ନର ଉତ୍ତର ପ୍ରଥମେ ପରେ ଦେବେ। ପ୍ରଥମେ ଦେଉଛନ୍ତି ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କରୁଛନ୍ତି ତାଙ୍କର କଥା କ'ଣ, ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରୁଛନ୍ତି ତାଙ୍କ କଥା ପରେ କହିବେ। ତେଣୁ ଯେଉଁମାନେ ଶାସ୍ତ୍ରବିଧି ଅନୁସାରେ ପୂଜା କରୁଛନ୍ତି ତାଙ୍କ ବିଷୟରେ ଭଗବାନ କହିଲେ ପ୍ରଥମେ, ଯେ ତ୍ରିବିଧା ଭଗବତୀ ଶ୍ରଦ୍ଧା, ତିନି ପ୍ରକାର ଶ୍ରଦ୍ଧା ରହିଛି। ଦେହିନାନୁସାର ସ୍ୱଭାବ, ଯାହା ଏହି ସ୍ୱଭାବ କଥା ଆସିଲା, ଆମେ ଜନ୍ମରୁ ସେ ସ୍ୱଭାବଟି ରହିଛି, ପୂର୍ବଜନ୍ମର ସଂସ୍କାର ରହିଛି, ଷଷ୍ଠ ଅଧ୍ୟାୟ ସୁଦ୍ଧା କୁହାଯାଇଛି। ପୂର୍ବଜନ୍ମ ଅନୁସାରେ ସେମାନେ ଆସିଲେ ସବୁ ଅନେକ ଜନ୍ମ ସଂଶୋଧି ଯେଉଁ ରହିଛି, ପୂର୍ବଜନ୍ମରେ ଯେଉଁଠି ଆମେ ଯେଉଁଠି ସଂସ୍କାର ଥିଲା, ଏ ଜନ୍ମରେ ସେଠୁ ପୁଣି ଆରମ୍ଭ ହେବ। ଦେହିନାନୁସାର ସ୍ୱଭାବ, ସାତ୍ୱିକୀ ରାଜି ଚୈବ ତାମତି ତ୍ରିକାଂଶୁ, ଏ ତିନି ପ୍ରକାର ଶ୍ରଦ୍ଧା ରହିଛି, ତିନି ପ୍ରକାର ଶ୍ରଦ୍ଧା ଅନୁସାରେ ତିନି ପ୍ରକାର ପୂଜା ରହିଛି। ଯଦନ୍ତି ସାତ୍ୱିକା ଦେବା, ଯେଉଁମାନେ ସତ୍ୟଗୁଣ ପ୍ରାଧାନ୍ୟ ରହିଛି ଅର୍ଥାତ୍ ବ୍ରାହ୍ମଣମାନେ, ଏମାନେ ସବୁ ଦେବତାମାନେ ପୂଜା କରନ୍ତି, ଦେବାଦେବୀମାନେ ପୂଜା କରନ୍ତି। ଯଦନ୍ତି ସାତ୍ୱିକା ଦେବା, ଯକ୍ଷ ରକ୍ଷାନ୍ତି ରାଜସା, ରଜଗୁଣର ଯେଉଁମାନେ ପ୍ରାଧାନ୍ୟ ରହିଛି ସେମାନେ ଯକ୍ଷ ରାକ୍ଷସ ଏମାନଙ୍କୁ ପୂଜା କରନ୍ତି, ଏବଂ ତମଗୁଣ ଯେଉଁମାନେ ପ୍ରାଧାନ୍ୟ ରହିଛି ସେମାନେ ଭୂତ ପ୍ରେତମାନଙ୍କୁ ପୂଜା କରନ୍ତି। ଭୂତ ପ୍ରେତ, ଏହି ଭୂତ ପ୍ରେତ କଥାଟି ଆସିଲା, ତାଟିଏନ ସ୍ୱଭାବେନ, ଯେଉଁମାନଙ୍କ ତାଟିଏନ ତମଗୁଣର ସ୍ୱଭାବ ରହିଛି, ତମଗୁଣର ପ୍ରାଧାନ୍ୟ ଯେଉଁମାନେ ରହିଛି, ସେମାନେ ଭଗବାନ ନାଭିମା ସ୍ଥିତା, ସେମାନେ ଏଇ କ'ଣ ନାଭି ଯାଆନ୍ତି, ସେମାନେ ଭୂବ ଲୋକ, ଏ ଭୂ ଲୋକର ଉର୍ଦ୍ଧ୍ୱ ହେଉଛି ଭୂବ ଲୋକ। ତେଣୁ ସେମାନେ ଏ ପ୍ରକୃତି ଆଣ୍ଟ ଦେବା, ତାପରେ କହିବା ଦେହିନାନ୍ତା ସ୍ୱଭାବ, ସାତ୍ୱିକା ଯଦନ୍ତି ସାତ୍ୱିକା ଦେବାନ ଯକ୍ଷ ରକ୍ଷା ବେଦ ଭୂତ ଗଣାସ୍ଥାନ ଯଦନ୍ତି ତାମସା ଜାନା, ଏଇ ଯେଉଁମାନେ ଶାସ୍ତ୍ରବିଧି ଅନୁସାରେ ପୂଜା କରିବେ। କିନ୍ତୁ ଯେଉଁମାନେ ଅର୍ଜୁନ ପ୍ରଶ୍ନ ଥିଲା, ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କରୁଛନ୍ତି ତାଙ୍କ କଥା କ'ଣ? ତେଣୁ ଭଗବାନ ତାର ଉତ୍ତର ପରେ ଦେଲେ ଯେ ଅଶାସ୍ତ୍ର ଭିତମ ଘୋରମ ତପନ୍ତି କି ତପଜନା ଦମ୍ଭଭଙ୍ଗାର ସଂଯୁକ୍ତ କାମରାଗ ବିଡ଼ନତା ବର୍ଷାନ୍ତର ଶରୀରତନ ମାନ ଚାହିଁବା ଶରୀର ତା ବି ଅସୁରା ନିଶ୍ଚୟା, ହେଉଛି ଅସୁର ସ୍ୱଭାବ। ସେମାନେ ଶାସ୍ତ୍ର ବିଧି ଉଲ୍ଲଂଘନ କରି ପୂଜା କରନ୍ତି। ତେଣୁ ଏଠି କୁହାଯାଉଛି ଯେ ଯେଉଁମାନେ ତମଗୁଣ ରହୁଛନ୍ତି, ଏଇ ଯେଉଁ ତମଗୁଣ ରଜଗୁଣ ସତ୍ୟଗୁଣ ଏ ଶାସ୍ତ୍ର ବିଧି ଅନୁସାରେ ପୂଜା ହେଉଛି, ଭୂତ ପ୍ରତି ଯେଉଁ ପୂଜା କରୁଛନ୍ତି ଏଇଟା ମନୁଷ୍ୟ ଶାସ୍ତ୍ର ବିଧି ଉଲ୍ଲଂଘନ କରାଯାଉନାହିଁ, ଶାସ୍ତ୍ରବିଧି ଅନୁସାରେ ପୂଜା କରାଯାଉଛି, ଯାହାର ଯେଉଁ ଗୁଣ ରହିଛି ସେମାନେ ସେଇଭଳି ପୂଜା କରୁଛନ୍ତି। ତେଣୁ ଯେଉଁମାନେ ବିଶେଷ ଭାବରେ ଭୂତ ପ୍ରେତମାନଙ୍କୁ ପୂଜା କରନ୍ତି ସେମାନେ ଭୂତ ଯାଆନ୍ତି ଦେବତା ଦେହବାନ, ପିତୃ ଯାଆନ୍ତି ପିତୃଦତା, ଭୂତାନେ ଯାଆନ୍ତି ଭୂତେଜା, ଯାଆନ୍ତି ମଧ୍ୟା ଜିନୋ ପିମା, ଯାଆନ୍ତି ଦେବବ୍ରତା ଦେବାନ, ଦେବତାମାନଙ୍କୁ ଆମର ପ୍ରଭୁଙ୍କ ନାମ ହେଉଛି ଦେବବ୍ରତ, ଦେବବ୍ରତ। ଆମେ ଆମର ଆମର ଦେବ ହେଉଛନ୍ତି କିଏ? ଭଗବାନ ବିଷ୍ଣୁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ। ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ମୁନିମାନେ ଋଷିମାନେ ତାଙ୍କ ଭିତରେ ମଧ୍ୟ ସେମାନେ ଜାଣିପାରିଲେନି କିଏ ଶ୍ରେଷ୍ଠ ଦେବତା, କିଏ ଶ୍ରେଷ୍ଠ ଦେବତା। ତେଣୁ ଗୋଟେ ସ୍ଥାନରେ ମିଟିଂ ହେଲା, ମିଟିଂରେ କୁହାଗଲା ବ୍ରହ୍ମାଙ୍କର ପୁତ୍ର ଭୃଗୁ। ଭୃଗୁ ହେଉଛନ୍ତି ଭଗବାନଙ୍କ ବିଭୂତି ଭୃଗୁ, ତେଣୁ ତାଙ୍କୁ ଜଜ୍ କରାଗଲା। ସେ କହିବେ କିଏ ଶ୍ରେଷ୍ଠ, ତେଣୁ ସାଧାରଣତଃ ଦେବତା ଯେଉଁ ରହିଛନ୍ତି 33 କୋଟି ଦେବତା ରହିଛନ୍ତି, ବିଷ୍ଣୁ ଅବଶ୍ୟ ଦେବତା ଯାଉନାହାନ୍ତି। ସେ ମାନେ ଯଦିଓ ସେ ଦେବତା ବି କୁହାଯାଉଛି, ଦେବଦେବ ସିଏ ଦେବତାମାନଙ୍କର ସେ ଦେବତା, ଦେବଦେବ ଜନାର୍ଦ୍ଦନ ଦେବତା, ଦେବତାମାନଙ୍କର ସେ ଦେବତା, ଯାହା ହଉ ଲୋକମାନେ ତ ଜାଣନ୍ତି ନାହିଁ। ସେ ମଧ୍ୟ ଜଣେ ତ୍ରିଦେବ ଭାବରେ ପୂଜା କରାଯାଉଛି ଓଡ଼ିଶାରେ, ବିଭିନ୍ନ ଭାବରେ ତ୍ରିନାଥ ପୂଜା କରାଯାଉଛି, ଯେଉଁଠି ପାଷଣ୍ଡି ପୂଜା ଆମର ସେ ଶ୍ରୀମନ୍ତ ସେମାନେ କହୁଥିଲେ କଥା। ଯାହା ହଉ ଭୃଗୁମୁନି ଗଲେ ନିର୍ଣ୍ଣୟ କରିବେ କିଏ ଶ୍ରେଷ୍ଠ ଦେବତାମାନଙ୍କ ଭିତରେ କିଏ ଶ୍ରେଷ୍ଠ। ତେଣୁ ଭୃଗୁମୁନି ପିତା ହେଉଛନ୍ତି ବ୍ରହ୍ମା, ବ୍ରହ୍ମାଙ୍କ ବ୍ରହ୍ମଲୋକକୁ ଗଲେ ବ୍ରହ୍ମା ସେଠି ତାଙ୍କର ଅଛନ୍ତି, ତାଙ୍କର ବିଭିନ୍ନ ପ୍ରକାର ମ୍ୟାନେଜମେଣ୍ଟ ବହୁତ ରହିଛି ମ୍ୟାନେଜମେଣ୍ଟ ରହି, ତେଣୁ ଦେଖିଲେ ପୁତ୍ର ଆସୁଛନ୍ତି, ଭୃଗୁ ଆସୁଛନ୍ତି, ବହୁତ ଖୁସି ହେଇଗଲେ ପୁଅ ଆସୁଛନ୍ତି। ଇଏ ପ୍ରଥମ ପୁତ୍ର ସେମାନଙ୍କର, ବ୍ରହ୍ମାଙ୍କର ପ୍ରଥମ ପୁତ୍ର ହେଉଛନ୍ତି କିଏ, ଚାରି କୁମାର, ସନତ ସନାତନ ସନନ୍ଦନ ସନତ କୁମାର। ତୃତୀୟ ସ୍କନ୍ଧରେ ଏସବୁ ବର୍ଣ୍ଣନା କରାଯିବ, ସେଟା ସବୁ ଆସିବ ଏଠି ସୃଷ୍ଟିରେ ଆସିବ, 12 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ତାଙ୍କୁ ଯେତେବେଳେ କହିବେ ବ୍ରହ୍ମା ତମେ ପ୍ରଜା ସୃଷ୍ଟି କର, ସେମାନେ ପ୍ରଜା ସୃଷ୍ଟି କରିବେ ନାହିଁ, କାହିଁକି ନା ପ୍ରଜା ସୃଷ୍ଟି କଲେ ବିଭିନ୍ନ ପ୍ରକାର ଜାମଣାରେ ପଶିଯିବେ, ସଂସାର ବନ୍ଧନରେ ପଶିଯିବେ, କିନ୍ତୁ ସେମାନେ ହେଉଛି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ତେଣୁ ତାପରେ ବ୍ରହ୍ମାଙ୍କର କ୍ରୋଧ ଯାହା ହେଲା, ତାଙ୍କ ଚକ୍ଷୁରୁ ଆସିଲେ ଶିବଜୀ, ଶିବଜୀ ଶିବଜୀକୁ ଯେତେବେଳେ କହିଲେ ତମେ ପ୍ରଜା ସୃଷ୍ଟି କର, ସେଇ ପ୍ରଜା ଏଇ ଭୂତ ପ୍ରେତମାନଙ୍କୁ ସୃଷ୍ଟି କଲେ, ସେମାନେ ଜଗତର ଧ୍ୱଂସ କରିବା ପାଇଁ ଆରମ୍ଭ କଲେ। ତେଣୁ ବ୍ରହ୍ମା କହିଲେ ପୁତ୍ର ତୁ ଯଦି ସୃଷ୍ଟି କରୁଛୁ ଆଉ କରନା ବର୍ତ୍ତମାନ ବନ୍ଦ କର ସୃଷ୍ଟି କର। ତାପରେ 12 ଜଣ ପୁତ୍ରକୁ ସୃଷ୍ଟି କରିଥିଲେ, ଅତ୍ରି ମରିଚି ଅଙ୍ଗିରସ କୁଲସ୍ଥ କୁଲହ ପ୍ରତୁ ଭୃଗୁ ନାରଦ ଚୈବାତ୍ର ଦଶମ, ଏଇ 10 ଜଣ ପୁତ୍ରକୁ ସୃଷ୍ଟି କରିଥିଲେ, ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାତ୍ର ଦଶମ। ନାରଦ ହେଉଛି ଦଶମ ପୁତ୍ର, ଭକ୍ତି ନାରଦ ହେଉଛି ଭକ୍ତିର ଅବତାର, ତେଣୁ ଅନ୍ତିମରେ ଭକ୍ତି ଆସିଥିଲେ। ଏଇ ଭୃଗୁ ପ୍ରଥମେ ସୃଷ୍ଟି କରିଥିଲେ, 10 ଜଣ ପୁତ୍ର ହେଉଛନ୍ତି ପ୍ରସିଦ୍ଧ ପୁତ୍ର ବ୍ରହ୍ମାଙ୍କର। ତେଣୁ ବ୍ରହ୍ମା ଯେତେବେଳେ ଦେଖିଲେ ତାଙ୍କର ପୁତ୍ର ଆସୁଛନ୍ତି, ତେଣୁ ସେ ବହୁତ ଆନନ୍ଦିତ ହେଇଗଲେ, କିନ୍ତୁ ଭୃଗୁ ତ ଯାଇଛନ୍ତି ପରୀକ୍ଷା କରିବା ପାଇଁ ନା, ତେଣୁ ସେ କହିଲେ ସବୁଠାରୁ ନିମ୍ନ ପରୀକ୍ଷା କରିବା, ଲୋୟର ଗ୍ରେଡ୍ ଏକ୍ଜାମରୁ ଆରମ୍ଭ କରିବା, ସେଇଟା ହେଉଛି ମାନସିକ ପରୀକ୍ଷା କଲେ, ଖାଇବା ପାଇବା ଭାଇବତ କଲେ, କ'ଣ କଲେ ପରୀକ୍ଷା ନା ପିତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ନାହିଁ, ସମ୍ମାନ ଜଣେଇଲେ ନାହିଁ, ବ୍ରହ୍ମାଙ୍କର କ୍ରୋଧ ଯାହା ହେଇଗଲା। ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ 3 ଜଣ ମଧ୍ୟ ଗୁଣ ଅବତାର, ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ଶିବ ହେଉଛନ୍ତି ତମଗୁଣର ଅବତାର। ତେଣୁ ରଜଗୁଣରେ କ୍ରୋଧ ଆସିଯିବ ସାଙ୍ଗେ ସାଙ୍ଗେ, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, ରଜଗୁଣରୁ କ୍ରୋଧଟା ଆସୁଛି, କାମଟା ଆସୁଛି। ତେଣୁ ବ୍ରହ୍ମା ଯେହେତୁ ଗୁଣର ଅବତାର, ତାଙ୍କ କ୍ରୋଧ ଆସିଗଲା, ପୁଅ ଜାଣିଗଲେ ପିତା କେଉଁ ସ୍ତରରେ ଅଛନ୍ତି, ସେ କିଛି କହିଲେ ନାହିଁ, କ୍ରୋଧକୁ ସମ୍ଭାଳି ନେଲେ, ବ୍ରହ୍ମା କ୍ରୋଧ ପ୍ରକାଶ କରିନାହାନ୍ତି, କିନ୍ତୁ ତାଙ୍କର କ୍ରୋଧର ଲକ୍ଷଣ ବାହାରି ପଡ଼ିଲା, ଚକ୍ଷୁ ଲାଲ ହେଇଗଲା, ଏସବୁ ରହି ପଳେଇଗଲେ, ଭୃଗୁ ପଳେଇଗଲେ, ପରୀକ୍ଷାରେ ଫେଲ୍ ହେଇଗଲେ ବ୍ରହ୍ମା। ତାପରେ ଗଲେ ତାଙ୍କ ଭାଇ ଶିବଜୀ, ବଡ଼ ଭାଇ ଶିବଜୀ, ଶିବଜୀ ରହିଛନ୍ତି, ଶିବଜୀଙ୍କ ପାଖରେ ଯାଇ ପହଞ୍ଚିଲେ, ଶିବଜୀଙ୍କ ପାଖରେ ଶିବଜୀ ଉନ୍ନତ ସ୍ତରର, ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଶିବଜୀ ରଚିତାମାନଙ୍କୁ ଏ କଥା କହିଛନ୍ତି ଯେ ସ୍ୱଧର୍ମନିଷ୍ଠ ସତଜନ୍ମୟୀ ପୁମାନ ବିରିଚିତା ମେଧି ତଥା ପରଙ୍ଗିମାନ ଅଭ୍ୟାକୃତ ଭାଗବତମ ବୈଷ୍ଣବ ଯଥା ବୈଷ୍ଣବ ପଦାଂ ଯଥା, ମାନେ କ'ଣ ଏହିସବୁ ରହିଛନ୍ତି, ଅର୍ଥାତ୍ ତାର ଅର୍ଥ ହେଉଛି ଜଣେ ଯେତେବେଳେ 100 ଜନ୍ମ ଧରି ନିଜ ସ୍ୱଧର୍ମକୁ ପାଳନ କରିବେ, ତାହେଲେ ସେ ବ୍ରହ୍ମା ହେବେ। ବ୍ରହ୍ମାପଦ ପାଇଁ ଭଗବାନ ଆଡ଼ଭର୍ଟାଇଜମେଣ୍ଟ ଦେଇଦେଇଛନ୍ତି, ଯେଉଁମାନେ ଚାହିଁବେ ବ୍ରହ୍ମାପଦ ପ୍ରାପ୍ତ ହେବା ପାଇଁ ସେମାନେ ଏଇଭଳି ଭାବରେ କାର୍ଯ୍ୟ କଲେ ବ୍ରହ୍ମାଲୋକ ପ୍ରାପ୍ତ ହେଇଯିବେ, ସେମାନେ ବ୍ରହ୍ମାଲୋକ ନୁହଁ, ବ୍ରହ୍ମ ପଦ ପ୍ରାପ୍ତ ହେବେ, ବ୍ରହ୍ମପଦ। 100 ଜନ୍ମ ଧରି ଯଦି ଆମେ ସ୍ୱଧର୍ମ ପାଳନ କରିବା ସହଜ ନୁହଁ, ଅବଶ୍ୟ ବ୍ରହ୍ମପଦ ପ୍ରାପ୍ତ ହେବା। ତଥା ପରଙ୍ଗୀ ମା ତାଠାରୁ ଉନ୍ନତ ହେଉଛି ଶିବ, ଶିବ ମାନେ କ'ଣ, ଆମେ ଶିବ ହେଇଯିବାନି, କିନ୍ତୁ ଶିବଲୋକ ପ୍ରାପ୍ତ ହେବା, ଶିବଲୋକ। ଆହୁରି ଉନ୍ନତ ଯେଉଁମାନେ ଅଛନ୍ତି ତାଙ୍କଠାରୁ ସେମାନେ ଶିବଲୋକ ପ୍ରାପ୍ତ ହେବେ। ତେଣୁ ଭୃଗୁମାନେ କ'ଣ କଲେ, ଶିବଙ୍କର ଯେଉଁ ପରୀକ୍ଷା କରିବେ, ଟିକେ ପରୀକ୍ଷା କଡ଼ା କରିଦେଲେ। ଏଇଟା ହେଉଛି ବାର୍ଷିକ ପରୀକ୍ଷା କଲେ, ମାନସିକ ପରୀକ୍ଷା କରିଥିଲେ, ବର୍ତ୍ତମାନ ବାର୍ଷିକ ପରୀକ୍ଷା କଲେ। କ'ଣ କଲେ, ଯେତେବେଳେ ଦେଖିଲେ ଶିବ ଦେଖିଲେ ଭାଇ ଆସୁଛନ୍ତି, ଧାଇଁଗଲେ ତାଙ୍କୁ ପାଛଟି ଆଣିବା ପାଇଁ, ସ୍ୱାଗତମ ଭୃଗୁ କହି ପାଛଟି ଆଣିବା ଯଦି ଯାଉଛନ୍ତି, ଭୃଗୁ କହିଲେ ଦୂର ଦୂର, ତୁମେ ବହୁତ ପାଷଣ୍ଡ, ତୁମର କୌଣସି ସଂସ୍କାର ନାହିଁ, ଏଭଳି ଭାବରେ ସବୁ ରହିଛ, ଶରୀରରେ ସବୁ ପାଉଁଶ ବୋଳିଛ, କରିଛ, ସ୍ନାନ କରୁଛ କେବେ, ତୁ ଜଟାଭଳି ରହିଛି, ସାପ ଫାପ ରହିଛନ୍ତି, ମୋତେ ମୋତେ ବ୍ରାହ୍ମଣ ମୋତେ ଆଭିମନ କରିବା ପାଇଁ ପଳାଇ ଆସିଲ, ଏଭଳି ବୋଧରେ ପରୀକ୍ଷା ହେଉଛି। ତେଣୁ ଶିବଜୀଙ୍କର ମଧ୍ୟ କ୍ରୋଧ ଆସିଗଲା, ଶିବଜୀ ଖାଲି କ୍ରୋଧ ଆସିଲା ନାହିଁ, ସମ୍ଭାଳି ପାରିଲେ ନାହିଁ କ୍ରୋଧକୁ। ତ୍ରିଶୂଳ ତ ଧରିଛନ୍ତି ତାଙ୍କର ଅସ୍ତ୍ର, ତ୍ରିଶୂଳ ଧରି ଧାଇଁଲେ ହତ୍ୟା କରିବା ପାଇଁ ଭାଇ, ଆଉ ଯଦି ପାର୍ବତୀ ଯଦି ଦେବୀ ତାଙ୍କର ତାକୁ ରକ୍ଷା ମାନେ ଅନୁରୋଧ କରିନଥାନ୍ତେ ବା ତାଙ୍କୁ ଯଦି ଅଟକି ନଥାନ୍ତେ, ଆଜି ଭୃଗୁ ଆଉ ନଥାନ୍ତେ, ଭୃଗୁ ମାରିଦେଇ ଅବଶ୍ୟ ସେମାନେ ମାନେ ତାଙ୍କୁ ମୃତ୍ୟୁ ହେଲେ ମଧ୍ୟ ସେମାନେ ପୁଣି ବଞ୍ଚିପାରିବେ, ବହୁତ କଥା ରହିଛି ଜାଣିଲୁ। ତେଣୁ ଭୃଗୁ ଜାଣିପାରିଲେ ଭାଇ ଶିବଜୀ ଯଦିଓ ବହୁତ ଉନ୍ନତ ସ୍ତରର ଯେଉଁଥିରେ ଭଗବାନ ବିଷ୍ଣୁ ସିଏ, କିନ୍ତୁ ତମ ଗୁଣରୁ ଆଶ୍ରୟ କରିଥିବାରୁ ସେ ବର୍ତ୍ତମାନ ଶିବରେ ପରିଣତ ହୋଇଛନ୍ତି। କ୍ଷୀରମ ଯଥା ଗଜିବିକାନ ବିଶେଷ ଯୋଗାନ ସଂଜ୍ଞା ଏତେ ନୈତଥା ମୃଦଗତି ହେତୁ ଯଶମ ଭୂତା ଅମିତ ସମୁପେଟି କାର୍ଯ୍ୟା ଗୋବିନ୍ଦ ମହାଦି ପୁରୁଷଂ ତମଂ ଭଜାମି। ବ୍ରହ୍ମା ଶିବଜୀଙ୍କ ଭିତରେ କଥା କହିଛନ୍ତି, ସେ ସ୍ୱୟଂ ଭଗବାନ କିନ୍ତୁ ତମ ଗୁଣରୁ ଆଶ୍ରୟ କରିଥିବା ଯେମିତି କ୍ଷୀର, କ୍ଷୀରଟାରେ ଯଦି ଆମେ ଅମ୍ଳ ମିଶାଇଦେବା ତ ଦହିରେ ପରିଣତ ହୋଇଯିବ, କିନ୍ତୁ ଦହିଟା ଆଉ କ୍ଷୀରର କାର୍ଯ୍ୟ କରିବ ନାହିଁ। ତେଣୁ ଯାହା ହଉ ଶିବଜୀ ଫେଲ୍ ହେଇଗଲେ, ବର୍ତ୍ତମାନ ରହିଲେ ବ୍ରହ୍ମା ବିଷ୍ଣୁ ରହିଲେ, କିନ୍ତୁ ବିଷ୍ଣୁ ଲୋକ ଗଲେ ବୈକୁଣ୍ଠ ଲୋକ ପଳେଇଗଲେ, ବୈକୁଣ୍ଠ ଶିବଜୀ କ'ଣ ଭଗବାନ କ'ଣ କରିଥିଲେ ନା, ଶୟାନନ୍ଦ ଶ୍ରୀ ଉତ୍ସଙ୍ଗେ ଲକ୍ଷ୍ମୀଦେବୀଙ୍କର କୋଳରେ ମସ୍ତକ ରଖି ଶୟନ କରିଥିଲେ ଭଗବାନ, ଶୟାନନ୍ଦ ଶ୍ରୀ ଉତ୍ସଙ୍ଗେ ଇଏ ଗଲେ ପରୀକ୍ଷା ଏଭଳି କଡ଼ା କରିଦେଲେ, କ'ଣ ଏଇଟା ଏଇଟା ହେଉଛି ଶାରୀରିକ ପରୀକ୍ଷା କରିଦେଲେ, ମାନସିକ ସରିଲା ବାର୍ଷିକ ସରିଲା ବର୍ତ୍ତମାନ ଶାରୀରିକ କଲେ। ପଦାବକ୍ଷସ ତାଡ଼ତ ଭଗବାନଙ୍କର ବକ୍ଷ ଦେଶରେ ପଦାଘାତ କରିଦେଲେ, ଏଭଳି ଭଗବାନ ପଦାବକ୍ଷସ ସାଙ୍ଗେ ସାଙ୍ଗେ ସହସା ଭଗବାନ ଲକ୍ଷ୍ମୀଦେବୀଙ୍କ ସହିତ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ, କୌଣସି କ୍ରୋଧ ନାହିଁ ଭଗବାନଙ୍କର, କ୍ରୋଧ ନାହିଁ, ବରଂ ନିଜେ କ୍ଷମା ପ୍ରକାଶ କଲେ, କ୍ଷମା ପ୍ରାର୍ଥନା କଲେ। ଭୁଣୀ ଆପଣ ମୋତେ ଟିକେ ଆଗରୁ ଫୋନ୍ କରିଦେଇଥାନ୍ତେ, ମୁଁ ଆପଣଙ୍କୁ ସ୍ୱାଗତ କରିଥାନ୍ତି, ମୁଁ ଜାଣିପାରିଲି ନାହିଁ, ଆମର ଶିଶୁ ରାଧାକୃଷ୍ଣ ମହାରାଜ କହୁଥିଲେ, ମୁଁ କ୍ରୋଧ ପ୍ରକାଶ କରି ଯେଉଁ ବକ୍ଷରେ ପଦାଘାତ କଲେ, ଆଳସୀ ସବୁବେଳେ ଶୋଇକି ସାଇ କ'ଣ କ୍ଷୀର ସାଇ କାରଣ ତୁ ସାଇ ଦଳ ତୁ ସାଇ ସବୁବେଳେ ଶୟନ କରୁଛ, ସବୁବେଳେ ଶୟନ କରୁଛ, ଏଭଳି ଭାବରେ ପରୀକ୍ଷା ଚାଲିଛି। ତେଣୁ ଭଗବାନ କୌଣସି ତାଙ୍କର କ୍ରୋଧ ଆସିଲା ନାହିଁ, ବରଂ ଭୃଗୁଙ୍କୁ ତାଙ୍କ ପାଦ ଆଉଁଛି ଦେଲେ, କହିଲେ ମୋର ବକ୍ଷ ବହୁତ କଠିନ, ଆପଣଙ୍କ ବ୍ରାହ୍ମଣ ଆପଣଙ୍କ ପାଦ ବହୁତ କୋମଳ ପାଦ, ଆପଣ ପାଦକୁ ବହୁତ କଷ୍ଟ ଲାଗିଥିବ, କହି ଆଉଁଛି ଦେଉଛନ୍ତି ଭଗବାନ। ଭୃଗୁମାନେ କାନ୍ଦି ପକାଇଲେ, ଭଗବାନ ବ୍ରାହ୍ମଣ କେତେ ଭଲ ପାଆନ୍ତି, ତାଙ୍କର ଶିବସ୍ତ ଚିହ୍ନ ରହିଛି, ସେଥିପାଇଁ ବକ୍ଷ ଦେଇଥିଲେ ଶିବସ୍ତ ଚିହ୍ନ, ଏ ଯେଉଁ ଗୋଇଠା ମାରିଥିଲେ ପଦାଘାତ କରିଥିଲେ ସେ ଚିହ୍ନ ବର୍ତ୍ତମାନ ମଧ୍ୟ ରହିଛି ଭଗବାନ ରଖିଛନ୍ତି, ବ୍ରାହ୍ମଣ କେତେ ଭଲ ପାଆନ୍ତି ଗୋଇଠା ପ୍ରଶ୍ନ ପରେ ପ୍ରଶ୍ନ ବର୍ତ୍ତମାନ ନୁହଁ। ତେଣୁ ସେଠି ମଧ୍ୟ ଶିବସ୍ତ କହିଲେ ଲକ୍ଷ୍ମୀଦେବୀ ମଧ୍ୟ ରହୁଛନ୍ତି ସେଠି, ଭଗବାନ ବକ୍ଷ ଦେଶରେ ଲକ୍ଷ୍ମୀଦେବୀ ରୁହନ୍ତି। ତେଣୁ ଇଏ ଏଇଠୁ ଜଣାପଡ଼ିଲା ଯେ ପ୍ରକୃତରେ କିଏ ଶ୍ରେଷ୍ଠ, ଲୋକମାନେ ଆସି ସମ୍ବାଦ ଦେଲେ ଏ କଥା, ତାଙ୍କ ପରୀକ୍ଷାର ରେଜଲ୍ଟ ଜଣେଇଲେ ସେଠି, ତାପରେ ବ୍ରହ୍ମା ଫେଲ୍ ହେଇଗଲେ, ଶିବଜୀ ମଧ୍ୟ ଫେଲ୍ ହେଇଗଲେ, କିନ୍ତୁ ବ୍ରହ୍ମା ବିଷ୍ଣୁ ପାସ୍ ହେଇଗଲେ, ପାସ୍ କଲେ ଏବେ ନାହିଁ, ସେ ଟପୋଷ୍ଟରେ ବାହାରିଲେ, ଟପର୍ ହେଇଗଲେ ବିଷ୍ଣୁ। ତେଣୁ ଏଇଭଳି ଭାବରେ ଆମର କହିବା କାହିଁକି କଥା କହିଥିଲେ ନା, ଏଇ ଯେଉଁ ରହିଛି ଗୁଣର ରହିଛି, ଆମର ଗୁଣ ଅନୁସାରେ ଆମେ ସେଇଭଳି ଭାବରେ ଯେଉଁମାନେ ଯେଉଁଭଳି ଭାବରେ ପୂଜା କରିବେ ସେମାନେ ସେଇ ଲୋକ ପ୍ରାପ୍ତ ହେବେ। ତେଣୁ ନାଭି ମାଶ୍ରିତମ ଭଗବାନ ନାଭି, ନାଭି ହେଉଛି ଆମେ ଦେଖିବା ଏଇ ଯେଉଁ ଦ୍ୱାଦଶ ସ୍କନ୍ଦ, ଏ ଦ୍ୱାଦଶ ସ୍କନ୍ଦ ହେଉଛି ଭଗବାନଙ୍କର ଶରୀର, ବାଙ୍ଗମୟ ରୂପ ଭଗବାନଙ୍କର। तृतीय चतुर्थ आम्ही पहिले भगवान जगन पदे पंचम स्कंद होती भगवान नावी नावी कहिले भागवत में दसटी विषय रही कौन कौन स्वर्ग विसर्ग स्थान स्वर्ग विसर्ग विषय बर्तमान श्रवण करते विशेष भाव प्रथम स्कंद द्वितीय स्कंद होती कौन इंट्रोडक्शन दिगला तृतीय स्कंद आरंभ हो दसटी विषय तृतीय स्कंद स्वर्ग एवं विसर्ग केमिति भगवान सृष्टि करछन्ति एवं ब्रह्मा केमिति ताकु विस्तार करछन्ति ए तृतीय एवं चतुर्थ स्कंद रे ए दुई कथा आसिबो पंचम स्कंद होची भगवान नाभि प्रदेश जोटी स्थान कौटी कौन अच्छी स्थान आम जानवा से कथ पंचम स्कंद जीवा आई वर्ष लगे पंचम स्कंद कारण अलरेडी आम षोल सतर वर्ष चलीगला प्रथम स्कंद द्वितीय स्कंद जा तेणु आहरी पंद्रह षोल वर्ष दरकार तृतीय स्कंद जीवापी जहाँ हूँ पंचम स्कंद जब आम पहुँचा जो मैंने पहुँचे ना भितर पंचम स्कंद वर्णना कर स्थान पंचम स्कंद आसो छब्बीस अध्याय छब्बीस अध्याय रही पंचम स्कंद अठाईस नर्क विषय वर्णना कर नर्क नर्क जो भाई भाव कर्म करेंगे से भाई भाव नर्क को रही रही अपेक्षा करमराज देवे जजमेंट देवे ये लोक जीव तामिश्र अंधतामिश्र यह भाव अनेक प्रकार रही ष्ठ स्कंद कथ आसा ष्ठ स्कंद हूँ पालन पोषण भगवान के भक्त को पोषण करती यही भगवान नाभि आश्रय रही किए ना उभय अंतरम व्योम ये रुद्र पार्श्वता गणा जो भूलोक उन्नत आती भूलोक स्वर्गलोक भूलोक और स्वर्गलोक मझे हूँ भूलोक जो कहते अंतरिक्ष अंतरम व्योम जे व्योम आकाश पृथ्वी और आकाश मध्य स्थान रही उभय अंतरम व्योम जे रुद्र पार्श्वद गणा रुद्र पार्श्वद शिवजी पार्श्वद शिवजी पार्श्वद मान कहे भूतप्रत अच्छे भूतप्रत हूँ भगवान सुरक्षा दिखती भगवान भूतप्रत मान शिवजी पर आराधना करती भूतप्रत मान शिवजी कहे जगन्नाथ स्टकअप्रे जगन्नाथ अंतर स्टकअप कौन संसारं द्रुततरं सारं सुरपते परं जानपते अहो दीनानाथे शरणं समिदं जगन्नाथ स्वामी नमस्कामी भवतु मे अहो भरतं संसारं प्रमथ कहले पागल रुद्र माने जो भूतप्रति माने पागल अवस्था रही तम गुण पागल तम गुण लक्षण हूँ पागल तम गुण निद्रा आलस्य प्रमाद प्रमाद ये हूँ तम गुण लक्षण सब रही पति हूँ शिवजी शिवजी को आराधना करती तेणु से भूलोक रही भूलोक कहले पृथ्वी उपलोक हूँ भूलोक से सब रही पार्षद गणा भूतपति रही से रुद्र पार्षद मैंने बहुत उन्नत स्तर कहले ना तथा परंगी माँ तथा पर मानते शिवलोक हूँ ब्रह्मलोक ऊर्ध शिवलोक गोलोक नाम निजनाम तड़ेत देवी महेश हरिधाम सुते सुतेषु ते प्रभा विजया गीता सुजयन गोविंद महादिपुरुषम तम भजा ये जो भौतिक जगत रही ये हूँ देवी लोक ये चौदह भुवन हूँ देवी दुर्गा देवी आर अधिष्ठात्री देवी तेणु गोलोक नाम ने निज धाम गोलोक आर उधर हूँ गोलोक भगवान का धाम गोलोक नाम ने निज धाम भगवान का धाम से आमर हूँ सही जी आम ये भौतिक जगत बुरी बुलवा ना भगवान आराधना कले भगवान को शरण में गले हरे कृष्णा 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 हरे 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 राम 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 ଭଗବାନ ଙ୍କୁ ଆରାଧନା କଲେ ଆମେ ଭୌତିକ ଜଗତରେ ରହିବା ନାହିଁ, ଭଗବତ ଧାମକୁ ଯିବା। ସେ ହେଉଛି ଗୋଲକ ନାମ, ଗୋଲକ ଧାମ ଭଗବାନ ସବୁ ଶ୍ରେଷ୍ଠ ଲୋକ ହେଉଛି ଗୋଲକ ଧାମ। ଏଇ ଯେଉଁ ଭୌତିକ ଜଗତରେ ଉର୍ଦ୍ଧାରେ ଯେଉଁ ଚିତ୍ ଜଗତ ରହିଛି, ଚିତ୍ ଜଗତରେ ହେଉଛି ଚିତ୍ ଆକାଶ ରହିଛି ଯେଉଁଟାକ ବ୍ରହ୍ମ ଜ୍ୟୋତି ବୋଲି କୁହାଯାଏ। ବ୍ରହ୍ମ ଜ୍ୟୋତି ତର ଯେଉଁମାନେ ଶରୀର ପ୍ରାପ୍ତ ବ୍ରହ୍ମ ଆରାଧନା କରନ୍ତି, ଯେଉଁମାନେ ଜ୍ଞାନୀ ମାର୍ଗେ ସେମାନେ ମୁକ୍ତି ପାଆନ୍ତି, ସେ ବ୍ରହ୍ମସ୍ତରରେ ରହନ୍ତି। ତାର ଉନ୍ନତ ସ୍ତର ହେଉଛି ବୈକୁଣ୍ଠ ଲୋକ ସବୁ ରହିଛି, ବିଭିନ୍ନ ପ୍ରକାର ଅନେକ ପ୍ରକାର ଅସଂଖ୍ୟ ବୈକୁଣ୍ଠ ବ୍ରହ୍ମାଣ୍ଡ ରହିଛି। ଏଇ ଭୌତିକ ଜଗତ ଯେଉଁ ରହିଛି ଇଏ ଗୋଟିଏ ବ୍ରହ୍ମାଣ୍ଡ, ଏ ଚତୁର୍ମୁଖୀ ବ୍ରହ୍ମାଙ୍କର ଇଏ ଗୋଟିଏ ବ୍ରହ୍ମାଣ୍ଡ, ଏଇ ଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି। ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ସମଗ୍ର ସୃଷ୍ଟିର ୱାନ୍ ଫୋର୍ଥ ଏକ ଚତୁର୍ଥାଂଶ, ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ ଏକାଂଶେନ ସ୍ଥିତ ଜଗତ, ଗୋଟିଏ ଚାରିଭାଗରୁ ଭାଗେ ଏଇ ଭୌତିକ ଜଗତ। ତେଣୁ ଏଇଥିରୁ ଆମେ କଳ୍ପନା କରିବା ଚିତ୍ ଜଗତରେ ବୈକୁଣ୍ଠ ଲୋକ କେତେ ରହିଛନ୍ତି। ଏଇ ବୈକୁଣ୍ଠ ଲୋକରୁ ଉର୍ଦ୍ଧ୍ୱକୁ ଗଲେ ଏସବୁ ରହିଛି, ବିଭିନ୍ନ ଅଯୋଧ୍ୟା ଲୋକ ସବୁ ରହିଛି, ଭଗବାନଙ୍କର ଲୋକ ରହିଛି, ବୃନ୍ଦାବନ ଦ୍ୱାରକା ମଥୁରା ଏସବୁ ରହିଛି। ଅନ୍ତିମ ଲୋକ ହେଉଛି ଗୋଲୋକ ଯେଉଁଟା ଭଗବାନଙ୍କ ଧାମ, ସେଇଟା ପୁଣି ଦୁଇଟି ପ୍ରକୋଷ୍ଠ ରହିଛି, ଗୋଟେ ଭଗବାନ କୃଷ୍ଣଙ୍କ ଲୀଳା ଚାଲିଛି, ଆଉ ଗୋଟେ ଭଗବାନଙ୍କର ମହାପ୍ରଭୁଙ୍କ ଲୀଳା ଚାଲିଛି। ମହାପ୍ରଭୁ ଲୀଳା କି ଆହୁରି ମାଧୁର୍ଯ୍ୟ ଲୀଳା, ମହାପ୍ରଭୁଙ୍କ ଲୀଳା। ତେଣୁ ଯାହା ହଉ, ଏଇ ଯେଉଁ ରହିଛି ଭୌତିକ ଜଗତ ରହିଛି ଏଇଭଳି ଭାବରେ କ'ଣ ଗୋଲୋକ ନାମନି ନିଜ ଧାମନି ତଳେ, ତା ତଳେ ହେଉଛି ଏଇ ଭୌତିକ ଜଗତ। ତଳେ ଚତୁର୍ଥ ଦେବୀ ମହେଶ ହରିଧାମ ସୁତେଶ ତେଜ, ଏ ଭୌତିକ ଜଗତ ହେଉଛି ସବୁଠାରୁ ନିମ୍ନ ଲୋକ, ଯେଉଁଠି ଦେବୀ ଲୋକ, ଆ ଉପରେ ହେଉଛି ମହେଶ ଲୋକ ଶିବଜୀଙ୍କର ଲୋକ ରହିଛି, ତା ଉପରେ ରହୁଛି ହରିଲୋକ ବା ଏଇ ବୈକୁଣ୍ଠ ଲୋକ ସବୁ ରହିଛି। ତେଣୁ ସେମାନେ ଯେଉଁମାନେ ଶିବଜୀଙ୍କର ଆରାଧନା କରନ୍ତି ସେମାନେ ଏଇ ଧ୍ରୁବ ଲୋକ ରୁହନ୍ତି, ଏବଂ ସେ ଲୋକ ମଧ୍ୟ ଶିବଜୀ ଲୋକ ଶିବଙ୍କ ଲୋକ ମଧ୍ୟ ରହିଛି, ସେଠି ମଧ୍ୟ ସେ ଯାଆନ୍ତି ସେମାନେ ଶିବଜୀଙ୍କର ଯେଉଁମାନେ ଆରାଧନା କରିବେ। ଶିବଜୀଙ୍କର ଦୁଇ ପ୍ରକାର ଆରାଧନା ରହିଛି। ଶିବଜୀ ହେଉଛନ୍ତି ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଯେତିକି ବୈଷ୍ଣବ ଅଛନ୍ତି ଆମେ ଯେଉଁ ବୈଷ୍ଣବ, ଆମମାନଙ୍କର ଶ୍ରେଷ୍ଠ ହେଉଛନ୍ତି ଶିବଜୀ। ଭାଗବତ ଅନ୍ତିମରେ ସୁଧ ଗୋସ୍ୱାମୀ ଯେତେବେଳେ ଭାଗବତଙ୍କୁ ବିଶ୍ରାମ ଦେବେ ସେତେବେଳେ ଏଇ ଶ୍ଳୋକଟି କହିଛନ୍ତି, ଦ୍ୱାଦଶ ତେର ଅଧ୍ୟାୟରେ ପ୍ରସିଦ୍ଧ ଶ୍ଳୋକଟି ରହିଛି, ନିମ୍ନ ଗାଁମାନଙ୍କ ଯଥା ଗଙ୍ଗା, ଯେତେ ଦେବୀ ଅଛନ୍ତି ବା ନଦୀ ଅଛନ୍ତି ତା ଶ୍ରେଷ୍ଠ ନଦୀ ହେଉଛନ୍ତି ଗଙ୍ଗା ନଦୀ। 60,000 ସାଗରଙ୍କର ପୁତ୍ରମାନେ ଉଦ୍ଧାର ପାଇଗଲେ, ନର୍କରୁ ଉଦ୍ଧାର ପାଇଗଲେ, ସ୍ୱର୍ଗଲୋକ ପ୍ରାପ୍ତ ହୋଇଗଲେ ଗଙ୍ଗା ଜଳର ସ୍ପର୍ଶରେ। ଗଙ୍ଗା ପରମାତ୍ମା ଏଭଳି ରହିଛି, ଆମର ସମୟ ହେଇଗଲାଣି, ଶଙ୍କରାଚାର୍ଯ୍ୟ ଗୋଟିଏ ଶ୍ଳୋକ କହିଛନ୍ତି ଆମେ ସେଠି ବୋଲିବା, ଭଗବତ ଗୀତା କିଞ୍ଚିତ ଧୀତା ଗଙ୍ଗା ଜଳ ଲବ କଣିକା ପିତା, ସକୃତ ବିଜେନ ମୁରାରେ ସମଟା ପ୍ରିୟତ ତସ୍ୟ ମେନ ନଦଟା, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମ ଦେହ। ପ୍ରଭାତ ମହାରାଜ ଏ କଥାଟିକୁ ପଞ୍ଚମ ସ୍କନ୍ଧରେ ଗୋଟେ ଶ୍ଳୋକ ଅଛି, ମାର୍ଗନ୍ଧି ଯେତେ କିଣା ଆମେ କହିଛା ପୂର୍ବରୁ ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଦେବତାମାନେ ସ୍ତୁତି କରିଛନ୍ତି, ତାପରେ ଏଇ ଗୋଟେ ଶ୍ଳୋକ ଅଛନ୍ତି, ମାର୍ଗନ୍ଧି ଯେତେ ମୁଖପଦ୍ମ ନିଡ଼େ, ଏ ଶ୍ଳୋକର ଭାଷାରେ ପ୍ରଭାତ ମହାରାଜ କହିଛନ୍ତି। ତେଣୁ ଭଗବତ ଗୀତା କିଞ୍ଚିତ ଅଧିତା, ଆମେ ସବୁଦିନ ଯଦି କିଛି ଭଗବତ ଗୀତା ଭାଗବତ ତ ଆହୁରି ଉନ୍ନତ ସ୍ତରର ଭଗବତ ଗୀତା ଗୋଟିଏ ଶ୍ଳୋକ ପାଠ କରିବା, କିଞ୍ଚିତ ଧର୍ମ କ୍ଷେତ୍ରେ କୁରୁକ୍ଷେତ୍ରେ ମାମକା ପାଣ୍ଡବା ଶୈବ ଭୀମ କରିବ, ଆପଣ ବୁଝନ୍ତୁ କି ନ ବୁଝନ୍ତୁ ପଢ଼ିଦେ, ଗୋଟିଏ ଶ୍ଳୋକ ପଢ କିଞ୍ଚିତ ଅଧିତା। ଏବଂ ଗଙ୍ଗା ଜଳ ଲବ କଣିକା ପିତା, ଗୋଟିଏ କଣିକାଟେ ଗଙ୍ଗା ଜଳଟି ପାନ କରିବେ। ଏବଂ ସକୃତ ବିଜେନ ମୁରାରେ ସମସ୍ତେ ଭଗବାନଙ୍କର ଅର୍ଚ୍ଚନ କଲେ ବା ପୂଜା କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ପ୍ରିୟତି କର୍ଷନ ଜମେନ ଚର୍ଚ୍ଚା ଜମ, ତାଙ୍କର ଚର୍ଚ୍ଚା କରିବେ ନାହିଁ। ଆମେ ଯେଉଁ କହିଥିଲେ ନା ଭକ୍ତମାନଙ୍କର ଜମରାଜ ତାଙ୍କର ବିଚାର କରନ୍ତି ନାହିଁ, ଭଗବାନ ନିଜେ ବିଚାର କରିବେ ତାଙ୍କର। ତେଣୁ ଏଇଭଳି ଭାବରେ ଉଭୟର ଅନ୍ତରଙ୍ଗ୍ୟମ ଯେ ରୁଦ୍ର ପାର୍ଶ୍ୱଦା, ସେମାନେ ଶିବଜୀଙ୍କର ନିମ୍ନଗାନ ଯଥା ଗଙ୍ଗା, ତାପରେ ଦେବାନଙ୍କ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଅଚ୍ୟୁତ ବା ଭଗବାନ ବିଷ୍ଣୁ ହେଉଛନ୍ତି ଶ୍ରେଷ୍ଠ। ଅର୍ଜୁନ ତାଙ୍କ କେବେ ଚ୍ୟୁତ ହୁଏ ନାହିଁ। ସେଥିପାଇଁ ଭଗବତ ଗୀତାରେ ପ୍ରଥମେ କହିଲେ ଅର୍ଜୁନ ପ୍ରଭୁ କେନ ଉଭର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ କହିବାର ଉଦ୍ଦେଶ୍ୟ ହେଉଛି ପ୍ରଭୁ ଆପଣ ହେଉଛନ୍ତି ଭଗବାନ, ମୁଁ ହେଉଛି ଆପଣ ଭୃତ୍ୟ, କିନ୍ତୁ ବର୍ତ୍ତମାନ ଆପଣ ଭୃତ୍ୟ ଭଳି କାର୍ଯ୍ୟ କରୁଛନ୍ତି, ତେଣୁ ମୋର ରଥକୁ ସ୍ଥାପନ କରନ୍ତୁ, ଆଦେଶ ଦେଇଦେଲେ ଅର୍ଜୁନ ଅଚ୍ୟୁତ ବି ସେଥିପାଇଁ ସମ୍ବୋଧନ କଲେ ଅଚ୍ୟୁତ। ଭଗବାନ କେବେ ହେଲେ ଚ୍ୟୁତି ହୁଏ ନାହିଁ, ଭଗବାନ କେବେ ହେଲେ ପତନ ହେଇଯାଏ ନାହିଁ, ଭଗବାନଙ୍କର ଆମର ସବୁ ପତନ ହେଇଯାଇଛି, କିନ୍ତୁ ଆମେ ଚ୍ୟୁତ। ତେଣୁ ଅଚ୍ୟୁତଙ୍କର ଯଦି ଶରଣ ଯିବା ଆମେ ମଧ୍ୟ ସେଭଳି ଅଚ୍ୟୁତ ସ୍ଥିତି ପ୍ରାପ୍ତ ହେବା, ଭଗବାନ ଭଳି ସ୍ଥିତି ପ୍ରାପ୍ତ ହେବା। ତେଣୁ ଦେବାନଙ୍କ ଅଚ୍ୟୁତ ଯଥା ଏବଂ ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ବୈଷ୍ଣବମାନଙ୍କ ଯଦି ଶ୍ରେଷ୍ଠ ହେଉଛନ୍ତି ଶିବଜୀ, ଶିବଜୀଙ୍କର ଦୁଇ ପ୍ରକାର ଆରାଧନା ରହିଛି ଏବଂ ପୁରାଣାନାମ ଇଦମ୍ ତଥା, ପୁରାଣ 18 ପୁରାଣ ରହିଛନ୍ତି, ତା ଭିତରେ ଇଦମ୍ କହିଲେ ସୁଖଭୂଷଣ କହୁଛନ୍ତି ଇଦମ୍ ଏଇ ଭାଗବତ ଯଦି ତୁମକୁ କହୁଛି ସୋମଗାଦି ଋଷିମାନେ, ଏଇ ଭାଗବତ ହେଉଛି ପୁରାଣମାନଙ୍କ ଶ୍ରେଷ୍ଠ ପୁରାଣ, ପୁରାଣାନାମ ଇଦମ୍ ତଥା। ଶିବଜୀଙ୍କୁ ଯେଉଁମାନେ କୌଣସି କପଟ ନ ରଖି ଶିବଜୀଙ୍କର ଆରାଧନା କରିବେ ସେମାନେ ଭଗବାନ ପ୍ରାପ୍ତ ହୋଇଯିବେ, କିନ୍ତୁ କପଟ ବ୍ୟକ୍ତିମାନେ କପଟ ରଖି ଯଦି ଶିବଜୀଙ୍କର ଆରାଧନା କରିବେ ତାହେଲେ ସେମାନେ ଏ ଭୌତିକ ଜଗତ ହିଁ ଖୋଲିଯିବେ। ଯାହା ହଉ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ଆମର ହରିବାବୁଙ୍କର ଗୋଟେ ପ୍ରଶ୍ନ ଥିଲା, ସେ ଭୁଲି ଯାଇଛି ଏଠି ବୋଧେ ପ୍ରଶ୍ନ କରିବା ଶିବତୀ କହିଲେ ସେଇଟା ମଧ୍ୟ କୁହାଯାଉଛି ଏବଂ ଲକ୍ଷ୍ମୀ ଦେବୀ ମଧ୍ୟ ସେଠି ରହୁଛନ୍ତି, ଶ୍ରୀବତ୍ସ ଅର୍ଥ ଦୁଇଟି ଜିନିଷ ରହୁଛି, ଗୋଟେ ହେଉଛି ଶ୍ରୀବତ୍ସ ଅର୍ଥ ଭୃଗୁମୁନି ଯୋଉ ଗୋଇଠା ମାରିଛନ୍ତି ସେ ଚିହ୍ନଟି ରହିଛି, ସେଇଟା ଶ୍ରୀବତ୍ସ ଚିହ୍ନ କୁହାଯାଉଛି ଏବଂ ସେଇଠି ମଧ୍ୟ ଲକ୍ଷ୍ମୀ ଦେବୀ ରହିଛନ୍ତି, ଦୁଇ ଜଣ ଯାହା ମିଶିକି ରହିଛନ୍ତି, ତେଣୁ ସେଠି ମଧ୍ୟ ଲକ୍ଷ୍ମୀ ଦେବୀ ଭଗବାନ ପକ୍ଷ ଦେଶରେ ରହିଛନ୍ତି, ତେଣୁ ସେଇଟା ମଧ୍ୟ ଶ୍ରୀବତ୍ସ କୁହାଯାଉଛି। ଶ୍ରୀବତ୍ସ ଅର୍ଥ ହେଉଛି ଦୁଇଟି,
ବ୍ରାହ୍ମଣ ଯେ ମାରିଥିଲା ଶ୍ରୀବତ୍ସ ବ୍ରାହ୍ମଣଙ୍କୁ
ଶିବତୀ ବ୍ରାହ୍ମଣ କି ମାରିଥିଲା ଶିବସ୍ତ ବୋଲି ତାଙ୍କୁ କୁହାଯାଉଛି ଆଉ, ସେ ଚିହ୍ନଟା ଶ୍ରୀବତ୍ସ ଭଗବାନଙ୍କର ବକ୍ଷ୍ୟଦେଶର ଚିହ୍ନରୁ ଶିବସ୍ତ କୁହାଯାଏ, ଶିବସ୍ତ ଭୃଗୁମୁନି ଯେଉଁ ପାଦାଘାତ ପଦାଘାତ କରିଥିଲେ ସେଟା ଭଗବାନ ସେଇଟାକୁ ରଖିଛନ୍ତି, ଦନ୍ତକ ରଖିଛନ୍ତି, ଏଭଳି ଭାବରେ ଭଗବାନ ଗୋଇଠା ମାରିଲେ ମଧ୍ୟ ଭଗବାନଙ୍କ ଆରାଧନା ଭଗବାନ ତାଙ୍କୁ ନିଜର କରୁଛନ୍ତି, ତାଙ୍କୁ ଦୂରେଇ ଦେଉନାହାନ୍ତି, ଏଭଳି ଭଗବାନଙ୍କଠାରୁ ଆଉ ଅଧିକ କିଏ କରୁଣା ରହିଛନ୍ତି, କମ୍ବା ଦୟାଳୁ ଶରଣ ପ୍ରଜେମ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା, ଗୋଇଠା ମାରିଲେ ମଧ୍ୟ ସେ ଆମକୁ ନିଜର କୋଳରେ ବସାଉଛନ୍ତି, ବ୍ରାହ୍ମଣ ହେଉଛନ୍ତି ତାଙ୍କ ପ୍ରିୟ, ନମ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ, ଗାଭୀ ଏବଂ ବ୍ରାହ୍ମଣମାନେ ଭଗବାନଙ୍କ ଅତ୍ୟନ୍ତ ପ୍ରିୟ, ତେଣୁ ଭଗବାନ ବ୍ୟବସ୍ଥାରେ ସବୁ ହେଇଥିଲା, ଯେଉଁ ଭୃଗୁମୁନି ଯେଉଁ ପଦାଘାତ କଲେ ଭଗବାନ ବ୍ୟବସ୍ଥାରେ କେତେ ଚରିତ୍ର ବର୍ଣ୍ଣନା କରାଯାଇଛି, ଭଗବାନ ଏଭଳି ଭାବରେ ବ୍ୟବସ୍ଥା କଲେ ଭୃଗୁମୁନି ପାଖରେ ସେ ଯେଉଁ ସେଇ ପ୍ରେରଣାଟା ଦେଲେ ଯେଉଁଥିପାଇଁ କି ସେ ପଦାଘାତ କରିଥିଲେ, ସେଥିପାଇଁ କେତେ ଜଣ କହନ୍ତି ଲକ୍ଷ୍ମୀ ଦେବୀଙ୍କ କୋପ ରହିଛି ବ୍ରାହ୍ମଣମାନଙ୍କୁ, ବ୍ରାହ୍ମଣମାନେ ସେଥିରେ ଦରିଦ୍ର ପଦାଘାତ କରିଛନ୍ତି ତାଙ୍କର ସ୍ୱାମୀଙ୍କୁ ପଦାଘାତ କରିଛନ୍ତି, ଏଇଟା ହେଉ ଭଗବାନଙ୍କର ଭକ୍ତ ଜଣେ ହେଲେ ସେ କେବେ ଦରିଦ୍ର ହେଇପାରିବ ନାହିଁ, ଭଗବାନଙ୍କର ଭଗବାନ ହେଉଛନ୍ତି ଲକ୍ଷ୍ମୀପତି, ଲକ୍ଷ୍ମୀ ଲକ୍ଷ୍ମୀ ସହସ୍ର ଶତସଂ ବ୍ରହ୍ମଚର୍ଯ୍ୟମାନ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କର ସେବା କରୁଛନ୍ତି କିଭଳି ଭାବରେ ସମ୍ଭ୍ରମ ଭୟ ସ୍ୱୀକାର ସମ୍ଭ୍ରମ ସ୍ୱୀକାର ଗୌରବର ସହିତ ପୂଜା କରୁଛନ୍ତି, ତେଣୁ ଯେ ଯେଉଁମାନେ ଭଗବାନଙ୍କୁ ଆରାଧନା କରିବେ ସେମାନେ କେବେ ଦରିଦ୍ର ରହିପାରିବେ ନାହିଁ, ତେଣୁ ତାର ପ୍ରମାଣ ହେଉଛନ୍ତି ସୁଦାମା ଧ୍ରୁବମଣି ଧ୍ରୁବ ମହାରାଜ ଏମାନେ ସବୁ ପ୍ରମାଣ ଭଗବାନ ଭକ୍ତ ହେଇ ଏତେ ଐଶ୍ୱର୍ଯ୍ୟ ସେମାନେ ପ୍ରାପ୍ତ ହେଇଛନ୍ତି, ତେଣୁ ଆମର କଥା କହିଲେ ବିଶ୍ରାମ ଦେବା। ଆଉ
ଜଗନ୍ନାଥଙ୍କର ଯେଉଁ 108 ପାଣିରେ ଯେଉଁଟା ଦେଖନ୍ତି 108 ଜଳଟା କାହିଁକି
ଆମର ଏ କଥା ନଥିଲା,
ନାଇଁ ଆନ୍ଧ୍ର ନଥିଲା ରହିଥିଲା ଆଉ ଗୋଟେ କହିଲେ ଯେ ଶିବଜୀଙ୍କର ଦୁଇ ପ୍ରକାର ଆରାଧନା ଆପଣ କହିଲେ ଯେଉଁଟା କ'ଣ ସେଇଟା କ'ଣ ଯେଉଁଟା
ସକପଟ ଆଉ ଅକପଟ ପଟ, ସାଧାରଣତଃ ଅସୁରମାନେ ଯେଉଁ ଶିବଜୀଙ୍କ ଆରାଧନା କରନ୍ତି ତାଙ୍କର ମନରେ ବହୁତ ପ୍ରକାର କାମ ଯେମିତି ଆମର ଦଶମ ସମୟ ଏଇ କଥା ଆସିବ ଏଇ 88 ଆସିବ ସେଇ ଦୁଇଟି କଥାଟି 98 ଏଠି ବର୍ଣ୍ଣନା କରାଯାଇଛି ଯେ ଜଣେ ଥିଲେ ତା ନାଁ ହେଉଛି କ'ଣ ବୃକ ବୃକ ବା ତାକୁ କୁହାଯାଏ ଭସ୍ମାସୁର ବୃକାସୁର, ସେ ନାରଦଙ୍କୁ ପଚାରିଲେ ଯେ ବ୍ରହ୍ମା ବିଷ୍ଣୁ ଶିବ ଅଛନ୍ତି ସବୁ କିଏ ଶିବ ଅଧିକ ଫଳ ଦେଇପାରିବ ଶୀଘ୍ର କିଏ ତୋଷ ହେଇପାରିବ ନା ଆସୁଛୁ ଶିବଜୀ, ତେଣୁ ଶିବଜୀଙ୍କର ଆରାଧନା କଲେ ନିଜ ଶରୀରରୁ ମାଂସ କାଟିକି ପକାଇଲେ ଶିବଜୀଙ୍କର ଆରାଧନା କଲେ, ଶିବଜୀ ଆବିର୍ଭାବ ହେଇଗଲେ ତାଙ୍କ ପତ୍ନୀଙ୍କ ସହିତ ବୃକ ଯେତେବେଳେ ଦେଖିଲା ଶିବଜୀଙ୍କୁ ତାଙ୍କ ପତ୍ନୀ ଦେଖି ତାଙ୍କ ମୁହଁ ହେଇଗଲା। ତେଣୁ ଯଦି ସିଏ ଭାବିଲାନି ଶିବଙ୍କୁ ପାଇବି ଆପଣ ପତ୍ନୀଙ୍କୁ ମୁଁ ବିବାହ କରିବି, ତାହେଲେ ଶିବ ମନା କରିଦେବେ। ତେଣୁ ସିଏ ବର ମାଗିଲା, ପ୍ରଭୁ ବର ଦିଅନ୍ତୁ, ଯାହା ମସ୍ତକରେ ମୁଁ ମାତ ଦେଇଦେବି ସିଏ ଧ୍ୱଂସ ହେଇଯିବ। ଶିବ କଥା ତେଣୁ ବର୍ତ୍ତମାନ ଲୋକ ଚାଲିଲା, ଶିବଜୀଙ୍କ ମସ୍ତକରେ ହାତ ଦେଇକି ତାଙ୍କୁ ହତ୍ୟା କରିକି ତାଙ୍କ ପତ୍ନୀଙ୍କୁ ବିବାହ କରିବ। ତେଣୁ ଶିବଜୀ ଧାଇଁଲେ, ବର ଦେଇଦେଇଛି କ'ଣ କରିବେ। ଏଇ ଦଶମ ସ୍କନ୍ଧ ଅଠାଅଶି ଅଣାନବେରେ ବର୍ଣ୍ଣନା କରାଯାଇଛି କଥା। ତେଣୁ ଭଗବାନ ସ୍ମରଣ କଲେ, ଶିବଜୀ ସବୁବେଳେ ଭଗବାନଙ୍କ ନାମ ଗ୍ରହଣ କରନ୍ତି, ଏଇ ନାମ ଶିବ ଜପେ ପଞ୍ଚମୁଖରେ। ତେଣୁ ଭଗବାନ ଆସି ଆବିର୍ଭାବ ହେଇଗଲେ ବ୍ରାହ୍ମଣ ବ୍ରହ୍ମଚାରୀ ରୂପରେ ଭଗବାନ ବିଷ୍ଣୁ ଆସି ପହଞ୍ଚିଗଲେ। ତେଣୁ ଯେଉଁ ଲୋକ ଅଛି ପୂର୍ବ ପଚାରିଲେ ଶକୁନୀ ପୁତ୍ର ବହୁତ ବ୍ରାହ୍ମଣ ଜଣେ, ଏଭଳି ସାଧାରଣ ବ୍ୟକ୍ତି ଭଳି ଧାଇ ଯାଉଛ, ବିଜୁଳି ଯାଇକି କ'ଣ ହେଉଛ, ସେ ଶୁଣିଲେନି କିଛି ଧାଉଛନ୍ତି। ଶିବଜୀ ପଚାରେ ଭଗବାନ ମଧ୍ୟ ପଚାରେ ଧାଇଁ ପଡ଼ିଲା। ସେ କହିଲେ ଏଇ ଯେଉଁ ଶିବ ଯାଉଛନ୍ତି ଆଗରେ, ସିଏ ମୋତେ ବର ଦେଇଛନ୍ତି, ଯାହା ହାତରେ ମସ୍ତକରେ ମୁଁ ହାତ ରଖିବି ସେ ଧ୍ୱଂସ ହେଇଯିବ, ମୁଁ ତାଙ୍କ ମସ୍ତକରେ ହାତ ଦେଇ ଦେଖିବି ଯେ ପ୍ରକୃତ ସତ କି ନାହିଁ ମିଛ। ତେଣୁ ଭଗବାନ କହିଲେ ଦେଖ ସତନ ପୁତ୍ର, ତୁମେ ଏତେ ବିଦ୍ୱାନ ବ୍ୟକ୍ତି, ତୁମେ ଜାଣିନ ଶିବଜୀ କଥା କ'ଣ ହେଇଛି, ଶିବଜୀ ଆଉ କ'ଣ ତାଙ୍କ ମସ୍ତକ ଠିକ ଅଛି। ସେବେଳେ ଯେଉଁ ପାନ କରିଦେଲେ, ବିଷ ପାନ କରିଦେଲେ ଏବଂ ତାଙ୍କର ଶ୍ୱଶୁର ଯେଉଁ ତାଙ୍କୁ ଅଭିଶାପ ଦେଲେ, ସେ କୌଣସି ଯଜ୍ଞର ପ୍ରାପ୍ତ ପାଇ ଯଜ୍ଞ ଭାଗ ପ୍ରାପ୍ତ ହେଇପାରିବେ ନାହିଁ, ସେ ବର୍ତ୍ତମାନ ପିଶାଚ ଅବସ୍ଥାରେ ରହିଛନ୍ତି, ତାଙ୍କ ମସ୍ତକ କାମ କରୁନାହିଁ। ତୁମେ ଦେଖୁନ ନିଜ ହାତ ନିଜ ମସ୍ତକରେ ହାତ ଦେଇକି କିଛି ହେବନି। ଏଭଳି ଭାବରେ ଭଗବାନ ମୋହ କରିଦେଲେ ସେ ଦୃତ ନିଜ ମସ୍ତକରେ ହାତ ଦେଇ ଧ୍ୱଂସ ପାଇଗଲା। ଇଏ ହେଉଛି ସକପଟ କୃପା। ଅକପଟ କୃପା କାଶୀର ବ୍ରାହ୍ମଣ ରହିଛନ୍ତି, ଅକପଟ ଭାବରେ ଶିବଜୀଙ୍କ ଆରାଧନା କରୁଛନ୍ତି, ଦରିଦ୍ର ବ୍ୟକ୍ତି। ଶିବଜୀ ତାଙ୍କୁ କହିଲେ ତୁମେ ଯାଅ ସନାତନ ଗୋସ୍ୱାମୀଙ୍କ ପାଖକୁ, ସେ ତାଙ୍କୁ ଧନ ପ୍ରଦାନ କରିବେ। ତେଣୁ ସେ ଗଲେ ସନାତନ ଗୋସ୍ୱାମୀ ପାଖକୁ। ସନାତନ ଗୋସ୍ୱାମୀ କହିଲେ ପ୍ରଭୁ ଆଉ ଶିବଜୀ ମୋତେ ପଠେଇଛନ୍ତି, ମୋତେ କିଛି ଧନ ପ୍ରଦାନ କରନ୍ତୁ। ଧନ ମୋ ପାଖରେ କ'ଣ ଅଛି ଯେ ମୁଁ ତାକୁ ଦେବି, ମୋର କମଣ୍ଡଳୀ ଗୋଟିଏ ରହିଛି ଆଉ କୌପିନୀ ରହିଛି, ଦଣ୍ଡଟେ ରହିଛି, ଆଉ ଏତିକି କ'ଣ ମୋର ଇଏ ମୋର ଧନ, ତାକୁ କ'ଣ ନେବ। ଶିବଜୀ କହିଛନ୍ତି ଆପଣ କିଛି ଧନ ଦେବେ, ଆପଣ ମୋତେ କିଛି ଦିଅନ୍ତୁ, ମୁଁ ଜାଣିକି କ'ଣ ଦେବେ ଧନ। ତେଣୁ ସନାତନ ଗୋସ୍ୱାମୀ ମନେ ପଡ଼ିଲା, ତେଣୁ ସନାତନ ଗୋସ୍ୱାମୀ ଯାଉଥିଲେ ସ୍ନାନ କରିବା ପାଇଁ, ତାଙ୍କ ପାଦରେ ଗୋଟେ କ'ଣ ଚିନ୍ତାମଣି ପ୍ରସ୍ତାବ ଆସିଥିଲା, ପହଞ୍ଚିଥିଲା ଚିନ୍ତାମଣି ସ୍ପର୍ଶମଣି, ତାକୁ ଛୁଇଁଦେଲେ ସୁନା ହେଇଯିବ, ସେଇଟାକୁ ଦେଇଦେଲେ ପ୍ରଦାନ କରିଦେଲେ। ପଡ଼ିଥିଲା ଗୋଟେ କଣରେ, ଅଳିଆ ସୁଟ ପଡ଼ିଛି ସେଠି ପଡ଼ିଥିଲା। ତେଣୁ ସେ ଯେତେବେଳେ ନେଇକି ଯାଉଛନ୍ତି, ସେ ସ୍ପର୍ଶମଣି ପତ୍ରକୁ ଚିନ୍ତା ଏଇ ଅକପଟ କୃପା ପ୍ରାପ୍ତ ହେଇଥିଲେ ଶିବଜୀଙ୍କର, କାରଣ ତାଙ୍କର କୌଣସି ମନରେ କାମନା ନଥିଲା, ଭଗବାନ କୃପା କରି କୃପା କରିଥିଲେ ଅକପଟ ଭାବରେ। ତେଣୁ ତାଙ୍କର ଏଇ ଚିନ୍ତା ଆସିଲା, ଯଦି ଏଇଟା ବହୁତ ମୂଲ୍ୟବାନ ପ୍ରସ୍ତର, ତାହେଲେ କାହିଁକି ସେ ଠିଙ୍ଗି ଦେଇଥିଲେ, ମୂଲ୍ୟବାନ ପ୍ରସ୍ତରକୁ ସବୁ ଛାଡ଼ିକି ରଖିବେ। ତେଣୁ ସେ ପୁଣି ଫେରିକି ଆସିଲେ, ପ୍ରଭୁ ଏଇଟାର ଆର୍ଟର ଆଉ କ'ଣ ମୂଲ୍ୟବାନ ଅଛି ଦିଅନ୍ତୁ, ଏଇଟା ତ ଆପଣ ଫିଙ୍ଗି ଦେଇଥିଲେ, ମୋତେ ଆଉ କାହିଁକି ଏଇଠି ଦେଉଛନ୍ତି, ଯଦି ସେଇଟା ନେବ ତାହେଲେ ଏଇଟା ଫିଙ୍ଗି ଦିଅ, ମୁଁ ଯେମିତି ଫିଙ୍ଗି ଦିଏ ତୁମେ ସେମିତି ଫିଙ୍ଗି ଦିଅ, ଯମୁନା ଜଳରେ ଫିଙ୍ଗିକିରି ଆସ, ଯମୁନା ଜଳରେ ଫିଙ୍ଗି ଦେଲେ। ତେଣୁ ତାଙ୍କୁ ସବୁଠୁ ଶ୍ରେଷ୍ଠ ଧନ ଦେଲେ, କ'ଣ ସେଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ସବୁଠୁ ଶ୍ରେଷ୍ଠ ଧନ। ସତଭାର ସୁବର୍ଣ୍ଣ ଗୋ କୋଟି କନ୍ୟା ଦାନ, ତଥାପି ନା ହରେ କୃଷ୍ଣ ନାମେ ରସବାନ। ଭଗବାନ ନାମ ସହିତ କିଛି ସମାନ ହେଇପାରିବ ନାହିଁ। ଜୟ ଶ୍ରୀମଦ୍ ଭାଗବତମ୍ କୀ, ଜୟ ଶ୍ରୀ ଗୋପାଳ କୀ, ଜୟ ଶ୍ରୀ ଗୁରୁଦେବ କୀ, ସମ୍ବେଦ ଭଗବତ କୀ, ଗାଇ ଗୋପାଳ
ଜଗଦ୍ଧ ପ୍ରଭୁ ଅଛନ୍ତି, ତାଙ୍କର ପୁଅ ଆମେ ଅନୁବୋଧ କରୁଛି ଆସିବେ। ଦେବଦତ୍ତ ପ୍ରଭୁ ତାଙ୍କ ପୁଅକୁ ଆମେ କହିବାକୁ